भगवते वासुदेवाय। श्रीमद्भागवतम दशम स्कंध 25 अध्याय मान श्रवण करथले किभली भगवान कृष्ण गोवर्धन धारण करिवार जुल लक्ष्य को उद्देश्य निज मुखरे व्यक्त करछन्दि जे ब्रजवासी मान ए ब्रज भूमि बा गोपपुर होछि मोर घर इमानंकु मु केवल इंद्र कबल रु नुहे मु महाप्रलय रु मध्य उद्धार करिबि जेहेतु सेमाने मोर शरणागत होइछन्दि मनुष्यर जो समस्या रहिछि जो दुख रहिछि जीवन होछि स्वल्प स्वल्प समय पाई कि दुख होछि आनंद ଗୋଟେ ଜୀବର ଚେତନା ଆସିବ ବାଲ୍ୟ ଅବସ୍ଥା ତ ଚାଲିଗଲା ତାର ଅଜ୍ଞାନ ଅବସ୍ଥାରେ ବୃଦ୍ଧ ଅବସ୍ଥାଟା ସେଭଳି ଅଜ୍ଞାନ ଅବସ୍ଥା ପୀଡ଼ା ଆଉ ଅଜ୍ଞାନ ଆୟୁଷଟା ବହୁତ କ୍ଷୀଣ ବା ବହୁତ ସ୍ୱଳ୍ପ ସମୟ 50 ବର୍ଷ କି 100 ବର୍ଷ ତା ଭିତରେ ଦୁଃଖ ହେଉଛି ଅନନ୍ତ ସମସ୍ୟା ହେଉଛି ଅନନ୍ତ ଯେ ଶରଣାଗତ ହେଇପାରୁନି ଭଗବାନଙ୍କ ଶରଣରେ ଭଗବାନଙ୍କର ଚରଣରେ ଯେ ଶରଣାଗତ ହେଇପାରୁନି ସେ କୌଣସି ଉପାୟରେ ସମସ୍ୟାକୁ ସମାଧାନ କରିପାରିବେନି ଯେଉଁମାନେ ଭଗବାନଙ୍କର ଶୁଦ୍ଧ ଭକ୍ତ ଯେଉଁମାନେ ଶୁଦ୍ଧ ଭକ୍ତି ଆଚରଣ କରିବା ପାଇଁ ଚାହାନ୍ତି ସେମାନେ ସମସ୍ୟା ଦିଗକୁ ବେଶୀ ଚାହାନ୍ତି ନା ଏଇଟା ମୋର ସମସ୍ୟା ଏଇଟା ମୋର ସମସ୍ୟା ସମସ୍ୟା ଦିଗକୁ ତୁମେ ଯେତେବେଳେ ଚାହିଁବ ସବୁବେଳେ ସମସ୍ୟା ଅଛି ଗୋଟେ ଭକ୍ତ ପାଇଁ ସମସ୍ୟା ବୋଲି କିଛି ଗୋଟେ ବସ୍ତୁ ନାହିଁ ଜଣେ ଭକ୍ତ ପାଇଁ ସମସ୍ୟା ବୋଲି କିଛି ଗୋଟେ ବସ୍ତୁ ନାହିଁ ତା ସବୁଠୁ ବଡ଼ ସମସ୍ୟା ସେ ଭଗବାନଙ୍କର ସେବା କରୁନି ଭଗବାନଙ୍କର ଭଜନ କରୁନି ବାସ୍ ଏଇଟା ସମସ୍ୟା ସମସ୍ୟା ଦିଗକୁ ସେ ନଜର ନେବ ସବୁବେଳେ ସମସ୍ୟା ରହିଛି ସାଧୁ ବ୍ରହ୍ମଚାରୀକୁ କହୁନାହାନ୍ତି ମୋର ସମସ୍ୟା ଅଛି ବୋଲି ସାଧୁମାନେ କହୁନାହାନ୍ତି ଆମର ସମସ୍ୟା ଅଛି ଗୃହସ୍ଥ କହୁଛି ମୋର ସମସ୍ୟା ଅଛି ରାଜା କହୁଛି ମୋର ସମସ୍ୟା ଅଛି ଚାଷୀ କହୁଛି ମୋର ସମସ୍ୟା ଅଛି ଭକ୍ତର ସମସ୍ୟା କିଛି ନାହିଁ ଜଣେ ଭଗବାନଙ୍କର ଭକ୍ତ ହିସାବରେ ଭାବୁଛି ମୋ ସମସ୍ୟା ରହିଛି ସମସ୍ୟା କିଛି ନାହିଁ କାରଣ ତା ହାତରେ ସମାଧାନ ସୂତ୍ର ଅଛି ସେ ଯେଉଁଟାକୁ ସମସ୍ୟା ବୋଲି ଚାହୁଁଛି ସେଠାକୁ ଛାଡ଼ି ଦେଇପାରିବ କର୍ମୀଜ୍ଞାନୀ ତାର ସୂତ୍ର ଜାଣନ୍ତିନି ଆମେ ସୂତ୍ର ଜାଣିଛୁ ନା ଆମର ସବୁ ସମସ୍ୟାର ସମାଧାନ ହେଉଛି କେବଳ ଭଗବାନଙ୍କ ଚରଣରେ ସମର୍ପଣ ହେବା ଯଦି ଭୌତିକ ସମସ୍ୟା କିଛି ରହିଛି ଯାହା ପାଇଁ ସମସ୍ୟା ଉପୁଜୁଛି ଆମେ ଛାଡ଼ି ଦେଇପାରିବା କିନ୍ତୁ ସମସ୍ୟାକୁ ସମାଧାନ କରିବା ପାଇଁ ସ୍ଥାନ ଛାଡ଼ିବା ସ୍ଥିତି ଛାଡ଼ିବା ଏଇଟା ନୁହେଁ କିଛି ପରିବର୍ତ୍ତନ କରିବା ଏଇଟା ଏଇଟା ସମସ୍ୟାର ସମାଧାନ ଉପାୟ ନୁହେଁ ସମସ୍ୟାର ସମାଧାନ ଉପାୟ ହେଉଛି ଭଗବାନଙ୍କର ଚରଣରେ ଶରଣ ଯିବା ଆମେ ସ୍ଥାନ ସ୍ଥିତି ପରିବର୍ତ୍ତନ କରିଦେଲେ ସମସ୍ୟାର ସମାଧାନ ହେବନି ଗୋଟିଏ ସମସ୍ୟା ଚାଲିଗଲେ ଆଉ ଗୋଟେ ସମସ୍ୟା ଆସିଯିବ କେଉଁଠି ସ୍ଥାନର ସମସ୍ୟା ଅଛି କେଉଁଠି ପାତ୍ରର ସମସ୍ୟା ଅଛି କେଉଁଠି କାଳର ସମସ୍ୟା ଅଛି ସବୁଆଡ଼େ କି ସମସ୍ୟା ରହିଛି ସମସ୍ୟା ମୋ ଜଗତ ଆମର ସମସ୍ୟା ସମସ୍ତ ସମସ୍ୟାର ସମାଧାନ ଯେତେବେଳେ ଗୁରୁ ଆଉ ବୈଷ୍ଣବଙ୍କ ଦ୍ୱାରା ଆମେ ସ୍ୱୀକୃତ ହେବା ଆତ୍ମସାତ ତାକୁ ସେଥିପାଇଁ ଶବ୍ଦ କରେ ମୋର ଆତ୍ମସାତ ମୋତେ ନିଜର କରି ନିଅନ୍ତୁ ଏଇଟା ଏଇଟା ହେଉଛି ସମସ୍ତ ସମସ୍ୟାର ସମାଧାନର ଉପାୟ ବାସ୍ ଭୌତିକ ଲୋକଙ୍କର ଯେଭଳି ଭୌତିକ ଦିଗରେ ସମସ୍ୟା ଅଛି ସେ ସବୁବେଳେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚିନ୍ତା କରୁଛନ୍ତି ଆଧ୍ୟାତ୍ମିକବାଦୀମାନେ ବା ଭକ୍ତମାନେ ଆଧ୍ୟାତ୍ମିକବାଦୀଙ୍କ ଶବ୍ଦ କାହିଁ ଲଗେଇବେ ଆମେ ଭକ୍ତମାନଙ୍କ କଥା କୁହନ୍ତୁ ସେ ସକାଳୁ ବି ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ସମସ୍ୟା ବିଷୟରେ ଚିନ୍ତା କରୁଛନ୍ତି ଦେଖନ୍ତୁ ପ୍ରାକ୍ଟିକାଲି ସେମାନେ ଯେମିତି ଚିନ୍ତା କରୁଛନ୍ତି ତାଙ୍କର ଧନ ନାହିଁ ଝିଅ ବାହାରି ପାରୁନି ତାଙ୍କର ଏଇଟା ଦରକାର ତାଙ୍କର ଘର କରିବା ଦରକାର ଜଣେ ଭକ୍ତ ଯଦି ତାର ହରିଭକ୍ତି କରୁନି ସେ ବି ସବୁବେଳେ ବିଚାର କରୁଥିବ ତାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତାର ସମସ୍ୟା ଅଛି ଏଠି ଖାଇବାର ସମସ୍ୟା ଏଠି ପାଣି ସମସ୍ୟା ଏଠି ଏ ରୁମ୍ ସମସ୍ୟା ଏଠି ଏମିତି ଅଛି ଏଇଟା ସେମିତି ଅଛି ସବୁବେଳେ ତା ମୁଣ୍ଡରେ ଏଇଟା ଢୁକିବ ସମସ୍ୟାକୁ ତୁମେ ଯଦି ପାଦରେ ଆଡ଼େ ନ ଦେଇପାରିବ ତୁମେ ଭଗବାନଙ୍କର ଭକ୍ତ ହେଇପାରିବନି ଜୀବନକୁ ଜୀବନର ଏ ଜଗତର ଯେତେ ପ୍ରକାର ସମସ୍ୟା ତାକୁ ଭୃକ୍ଷେପ କରିବାକୁ ପଡ଼ିବନି ତୁମେ ତ ପାଦରେ ଆଡ଼େଇ ଦେବାକୁ ପଡ଼ିବ ତାକୁ ମୁଣ୍ଡକୁ ନିଅନି କର୍ମୀ ଲୋକ ଆଜି ସେ ସବୁବେଳେ କର୍ମୀ ହେଇକି ଆଜି ଜୀବନଟାକୁ ତାକୁ ତତଲା କଢ଼େଇରେ ପଡ଼ିକି ଛଟପଟ କାହିଁକି କହୁଛନ୍ତି ସମସ୍ୟାଠୁ ସେ ମୁଣ୍ଡକୁ ନେଉଛନ୍ତି ଆମର ସମସ୍ୟାଟାକୁ ପାଦକୁ ନେବା କିଛି ସମସ୍ୟା ନୁହେଁ ମୋର ସବୁଠୁ ବଡ଼ ସମସ୍ୟା ହେଲା ଆଜି ମୋର ଭଜନ ହେଇପାରିଲାନି, ଆଜି ମୁଁ ଭଗବାନଙ୍କ ଶରଣାଗତ ହେଇପାରିଲିନି, ଆଜି ସୁନ୍ଦର ଟିକେ ଭାଗବତ ପଢ଼ିପାରିଲିନି, ଆଜି ଗୁରୁଙ୍କର ସେବା କରିପାରିଲିନି, ଆଜି ଗୁରୁ ବିଷ୍ଣୁଙ୍କ ସ୍ମରଣ, ଏଇଟା ମୋ ସମସ୍ୟା। ଜଣେ ଭକ୍ତ ହେଇକି ସେ ସମସ୍ୟା ଭାବି ମୋର ଖାଇବାକୁ ନାହିଁ, ପଇସା ନାହିଁ, ଏଇଟା ନାହିଁ, ସେଟା, ଇଏ କି ଭକ୍ତ, କି ଭକ୍ତ ସିଏ? ସେ ତା ସ୍ତ୍ରୀ ପୁତ୍ର କନ୍ୟା ପରିବାର ଦେହ ନେଇକି ଚିନ୍ତା କଲା, ସମସ୍ୟାକୁ ନେଇ ଚିନ୍ତା କଲା, ତାର କି ଭକ୍ତ ହେଲା ସିଏ? ସେ ଭକ୍ତଭାସ ଅବସ୍ଥାରେ ଅଛି, ଭକ୍ତର କେବେ କୌଣସି ସମସ୍ୟା ନାହିଁ। ଭକ୍ତର ବଡ଼ ସମସ୍ୟା ହେଲା ଭଗବାନଙ୍କର କେମିତି ପୂର୍ଣ୍ଣ ଭାବରେ ଶରଣାଗତ ହେବି, ତାପରେ ଯେଉଁ ସମସ୍ୟା ସେଟା ଭଗବାନଙ୍କର। ବର୍ତ୍ତମାନ ଯେଉଁ ସମସ୍ୟାଟା ଆସିଛି, ଯେଉଁ ପ୍ରୋବ୍ଲେମଟା ଆସିଛି, କାହା ପାଇଁ ଆସିଛି? କୃଷ୍ଣଙ୍କ ପାଇଁ ଆସିଛି ନା ବ୍ରଜବାସୀମାନଙ୍କ ପାଇଁ ଆସିଛି? ପ୍ରୋବ୍ଲେମଟା ବର୍ତ୍ତମାନ କାରଣ ଇନ୍ଦ୍ର ସମସ୍ୟା ତିଆରି କରିଛନ୍ତି ପୂର୍ଣ୍ଣ ବ୍ରଜ ପାଇଁ, ଜଣଙ୍କୁ ବର୍ତ୍ତମାନ ସୁରକ୍ଷା ଦେବାକୁ ପଡ଼ିବ ସମସ୍ତ ବ୍ରଜବାସୀମାନଙ୍କୁ, ଗାଭୀ ପଶୁ ପକ୍ଷୀ ଖାଲି ଶୁଣୁଥିଲେ ନା ବରାହ, ସେମାନଙ୍କୁ ବି ଗ୍ରାମ ଯୋଉ ବନ ଶୁକରମାନଙ୍କୁ ବି ପକ୍ଷୀମାନଙ୍କୁ ସମସ୍ୟା ସେମାନଙ୍କର ବି ତାଙ୍କୁ ବି ସୁରକ୍ଷା ଦେବାକୁ ପଡ଼ିବ। ଜୀବନରେ କାହାର ସମସ୍ୟା? ଇନ୍ଦ୍ର କତୁରୁ ଆରମ୍ଭ କରି ଇନ୍ଦ୍ର ଯୋଉ ଗୋପ କଣ କୁହନ୍ତି, ଇନ୍ଦ୍ର ଗୋପ ପର୍ଯ୍ୟନ୍ତ ସାଧବ ବୋହୁ କୁହନ୍ତିନି, ସାଧବ ବୋହୁ କତୁରୁ ଆରମ୍ଭ କରିକି ବ୍ରହ୍ମା ପର୍ଯ୍ୟନ୍ତ କାହାର ବି ସମସ୍ୟା ଯାଇନି, ସୃଷ୍ଟି କରିବା ବାଲାର ବି ସମସ୍ୟା ଯାଇନି। ନା ବ୍ରହ୍ମା କାହିଁ କମଣ୍ଡଳୁ ଗୋଟେ ଗଙ୍ଗା ଜଳ ରଖିକି ସବୁବେଳେ ସିକ୍ତ ହେଇକି କାହିଁ ହରିନାମ କରୁଛନ୍ତି, କାହିଁକି ଧ୍ୟାନରେ ସତ୍ୟ ଲୋକ କାହିଁ ଧ୍ୟାନ ଲୋକ କରିଦେଇଛନ୍ତି ପୁରା ଖାଲି ଧ୍ୟାନରେ, ଆଉ ଆରେ କିଛି ସୃଷ୍ଟି କରିକି ଛାଡ଼ିଦେଲେ, ମତେ କିଛି ଡିଷ୍ଟର୍ବ କରନି। ଜଗତ ହଉଛି ଏଇଟା, ଭକ୍ତକୁ ବହୁତ ସାବଧାନତା ଜୀବନକୁ ନେବାକୁ ପଡ଼ିବ ସମସ୍ତଙ୍କ ପାଇଁ ସମସ୍ୟା। ତୁମେ ଅନଏକ୍ସପେକ୍ଟେଡଲି ତୁମେ କୌଣସି ଯାହା କୁହନ୍ତି କଣ କୁହାଯିବ, ତୁମେ ଯୋଉଟା ଆଶା କରିନଥିବ ସେ ଆସିକି ପହଞ୍ଚିବ, ଯେଉଁଥିରେ ତୁମର କିଛି ଇନଭଲ୍ଭମେଣ୍ଟ ନାହିଁ ସେଟା ଆସିକି ପହଞ୍ଚିବ। ଏ ଜଗତରେ ସେୟା ସମସ୍ୟା ଦିଗକୁ ଯଦି ଆମେ ଧ୍ୟାନ ଦେବା, ଆମେ ଆଗେ ଯଦି ଜଣେ ଭକ୍ତ ଜୀବନରେ ସମସ୍ୟା ଦିଗକୁ ସବୁବେଳେ ଧ୍ୟାନ ଦଉଛି ସେ କେବେ ଆଗେଇ ପାରୁନି, ମୋର ଏଇଟା ସମସ୍ୟା ଅଛି, ସେ ଯୋଉଠି ଯାଇ ପହଞ୍ଚିବ ସେ କଣ କରିବ? ଜଣେ ଜଣେ ସାଧୁ ଗୋଟେ ବ୍ରହ୍ମଚାରୀ କଥା ଆମେ ଡିସ୍କସନ୍ କରିବା, ସେ ବ୍ରହ୍ମଚାରୀ ଏଠି ଅଛି, କୁ ଏଠି ସମସ୍ୟା ହେଉଛି, ସେ ଯୋଉ ମନ୍ଦିରକୁ ଯିବ ସେଠି କେବେ ଏଠି ସମସ୍ୟା ଦେଖା, ତା ଖାଲି ସମସ୍ୟାଟା ଦେଖାହଉଥିବ, ସମାଧାନ କେବେ କରିବ? ସମସ୍ୟା କେଉଁଠି ନାହିଁ ଆଉ ସବୁଠି ଅଛି, ସମସ୍ୟା କେଉଁଠି ନାହିଁ ଆଉ ସବୁଠି ଅଛି। ଯେ ଶରଣାଗତ ହେଇପାରୁନି ତା ପାଇଁ ସବୁଆଡ଼େ ସମସ୍ୟା ଅଛି, ଯେ ଶରଣାଗତ ହେଇଗଲା ତା ପାଇଁ କେଉଁଠି ସମସ୍ୟା ନାହିଁ, ଭଗବାନ ତାର ଦାୟିତ୍ୱ ନେବେ। ସମସ୍ୟା ଆଉ ସମାଧାନ ତାର ସୂତ୍ରଟା କେବଳ ଗୋଟିଏ ଜାଗାରେ ରହିଲା, ଜୀବନ କାହା ଜୀବନଟା ସରଳ ନୁହେଁ, କାହାର ଜୀବନ ସରଳ ଜୀବନ, ନା ଧନୀର, ନା ଜ୍ଞାନୀର, ନା ମାନିର, ନା ଯୋଗୀର, ନା ସାଧୁର, ବ୍ରହ୍ମଚାରୀର, ଗୃହସ୍ଥର, କାହାର ଜୀବନ ସରଳରେ ଜୀବନୀ? କର୍ମଫଳ ଅଛି ନା, ସରଳ କେମିତି ଯିବ, ସୁଖରେ କେମିତି ଯିବ? ଆମେ ଯେଉଁ ଭାବୁଛେ ଆନନ୍ଦରେ ମୁଁ କିଛି ଗୋଟେ ଯୋଜନା କରିଦେଲେ ମୁଁ ଆନନ୍ଦରେ ରହିଯିବି, ନାଇଁ ନାଇଁ ନାଇଁ, ଜୀବନ ସରଳରେ ଚାଲିପାରିବନି, କାରଣ କର୍ମଫଳଟା ଖଣ୍ଡନ ତ ହେଲେ ଆମେ ସୁଖରେ ରହିବା, କର୍ମଫଳ ଖଣ୍ଡନ କରିବାକୁ ହେଲେ ଭଗବାନଙ୍କର ଶରଣାଗତ ହେବାକୁ ପଡ଼ିବ, ଭକ୍ତି କରିବାକୁ ପଡ଼ିବ। ପୁଣି କିଏ କର୍ମଫଳକୁ ଖଣ୍ଡନ କରିଦେଲେ ବି ସେ କ୍ରିୟମାଣଟାକୁ କରିପାରିବେ, ଯେଉଁ ଯୋଗୀମାନେ ଜ୍ଞାନୀମାନେ କ୍ରିୟମାଣ ବର୍ତ୍ତମାନର କରିପାରିବେ, ପ୍ରାରବ୍ଧକୁ କରିପାରିବେ, ପୂର୍ବର କର୍ମଫଳ ବଡ଼ ବଳବାନ, ସେଟା ପଛେ ପଛେ ଲାଗି ଲାଗି ରହିଥିବ ଛାଇ ଭଳିଆ। ତେଣୁ ଆମେ ସମସ୍ୟା ଦିଗକୁ ଧ୍ୟାନ ଦେବାନି, ସମସ୍ୟା ରହିବ, ଆମେ ମାୟାବାଦୀ ନୁହଁ, ଆମେ କେତେ ଭଲ ଭଲ, ତୁମେ ଯେତେ ସ୍କୁଟିନାଇଜ୍ କରିକି ଡିଭୋଟିମାନଙ୍କୁ ରଖ ଦେଖ ତାଙ୍କ ଭିତରେ ଗଣ୍ଡଗୋଳ ହବ, ଆପଣ କେତେ କଡ଼ା ଶାସନ, କାରଣ ବୋଧ ଯିବଟା ନା, ଆପଣ କେତେ କଡ଼ା ଶାସନ ଭିତରେ ରଖନ୍ତୁ ତାଙ୍କ ଭିତରେ ଡିସଏଗ୍ରିମେଣ୍ଟ ହବ। ଏ ଜଗତଟା ଏମିତି ତିଆରି କରାଯାଇଛି, ଆପଣ ଇଣ୍ଡିଭିଜୁଆଲ କଣ କୁହାଯିବ, ବ୍ୟକ୍ତିଗତ ଭାବରେ ହଉ ବା ସାମୂହିକ ଭାବରେ ହଉ, ଜଗତର କୌଣସି ପ୍ରକାର ସମସ୍ୟାକୁ ସମାଧାନ କରିହେବ ନାହିଁ। ସମସ୍ତ ବ୍ୟକ୍ତି ଚେଷ୍ଟା କରନ୍ତି ଆମେ ଜଗତର ସମସ୍ୟାକୁ ସମାଧାନ କରିବା, ବା ଜଣେ ବ୍ୟକ୍ତି ଚେଷ୍ଟା କରେ ମୁଁ ମୋର ସମସ୍ୟାକୁ ସମାଧାନ କରିବି, ଅନ୍ୟର କେବେ ହେଇପାରିବନି, ଜାଗତି କେବେ କରିହବନି। ଏଟା ଏଟା ଜୀବକୁ କେବଳ ଦିଆଯାଇଛି ସ୍ଥାନରେ କେବଳ ଗୋଟେ ଅନୁଭବ କରିବା ପାଇଁ, ଏ ଜଗତଟା କେତେ ଭୟଙ୍କର, ଏ ଜଗତଟା କେତେ ଅଶାନ୍ତମୟ ଜଗତ, କେତେ ଭୟଙ୍କର ଜଗତ, କେତେ ସମସ୍ୟାମୟ ଜଗତ, କେବଳ ଏଇଟାକୁ ଅନୁଭବ କରିବା ପାଇଁ ଭଗବାନ ଦେଇନାହାନ୍ତି। ଏଇ ଅନୁଭବ ଭିତରେ ଯଦି ମରୁଭୂମିରେ ଯଦି କାହାକୁ ଛାଡ଼ି ଦିଆଯାଏ, ସେ ମରୁଭୂମିରେ ଗୋଟେ ଜିନିଷ ଶିକ୍ଷା କରେ, କ'ଣ ଶିକ୍ଷା କରେ? ଏଠି ଜଳ, କିନ୍ତୁ ଜଳ ଏଠି ନାହିଁ, କିନ୍ତୁ ଜଳ ବୋଲି ଗୋଟିଏ ବସ୍ତୁ ଅଛି, ଅନ୍ୟତ୍ର କେଉଁଠି ଅଛି, ମରୁଭୂମି ଏଇଟା ସାହାଯ୍ୟ କରେ। ଜଳ ମରୁଭୂମିରେ ନାହିଁ, କିନ୍ତୁ ଜଳ ଅଛି ସେଇଟା ଏଇ ଜଗତ ଆମ କେବଳ ଏତିକି ଭଗବାନ ଗୁରୁ ବୈଷ୍ଣବଙ୍କର ଦୟାରେ ଏ ଜଗତରେ ଆମର ପୂର୍ଣ୍ଣ ଅନୁଭବ ଆସିବ। ଏଇ ଜଗତର କୌଣସି ନା ମାନ ସମ୍ମାନ ପୂଜା ଲାଭ ପ୍ରତିଷ୍ଠା ଧନ କେଉଁଥିରେ ସୁଖ ନାହିଁ, କେବଳ ହରିଭକ୍ତିରେ ସୁଖ ଅଛି। ସେଇଟା ଏଇ ଜଗତରେ, ଏଇ ଜଗତରେ କେବଳ ଏଇ ଗୋଟିଏ ଜିନିଷ ଅଛି। ଏବେଠୁ ମୋତେ ସେଥିରେ ଲାଗିବାକୁ ପଡ଼ିବ। ଏ ଜଗତ ଏଇଥିପାଇଁ ଭଲ, ଏ ଜଗତ ଆମ କେବଳ ଏତିକି ହିଁ ଦବ ରିଆଲାଇଜେସନ ଅନୁଭବ ସ୍ୱାନୁଭବ ଦବ। ସେଥିପାଇଁ ମହାଜନ ମାନେ କହିଦେଇଗଲେ, ଯେମିତି ଗୁରୁଦେବ କହୁଥିଲେ, ଭକ୍ତିଦାନ୍ସ ଠାକୁର ପ୍ରଭୁପାଦ ମହାରାଜ କହୁଥିଲେ, ମେଟେରିଆଲ ୱାର୍ଲ୍ଡ ଇଜ୍ ନଟ୍ ଫିଟ୍ ଫର୍ ଏ ଜେଣ୍ଟଲମ୍ୟାନ୍ ଟୁ ଲିଭ୍ ହିୟର୍। କୌଣସି ଭଦ୍ର ଲୋକର ଏଇଟା ବାସସ୍ଥାନ ନାହିଁ। ତା ଅର୍ଥ ଯିଏ ଚାହୁଁଥିବ ସରଳ ନିଷ୍କପଟ ଭଦ୍ର ହେଇକି ରହିବା ପାଇଁ ସେ ଜଗତରେ ବଞ୍ଚିପାରିବନି, ତା ପାଇଁ ଏଇଟା ସ୍ଥାନ ନୁହେଁ। ଏଠି ସମସ୍ତେ କୁଟ କାପଟ ଡୁପ୍ଲିସିୟସ୍ ନେଚର, ଯିଏ ସେ ଭକ୍ତି ଠାକୁରଙ୍କର ବାଣୀ ନାହିଁ, ଏଗୁଡ଼ା ସବୁ ଅଦ୍ଭୁତ ବେଦବ୍ରହ୍ମ ବାଣୀ ଭଳିଆ ସବୁ ତାଙ୍କର ବାଣୀ। ଯିଏ ଅନ୍ତର ଭାବକୁ ଯେତେ ଭାବରେ ଲୁଚେଇକି ରଖିପାରିଲା ସେ ଜଗତରେ ସଭ୍ୟ ବୋଲି ପରିଚିତ ହବ। ତୁମର ଅନ୍ତର ବହୁତ କୁଟ କାପଟ କଳୁଷିତ ଥାଉ, ତୁମେ ଯଦି ଭଦ୍ର ଉପରେ ଗୁଲଗୁଲିଆ କଥା ବହୁତ ଯାହା କୁହନ୍ତି ଫିନିସିଂ ପଲିସିଂ ୱାର୍ଡ ସବୁ କହିପାରୁଛ, ତାହେଲେ ଲୋକ ତୁମକୁ କହିବେ ବହୁତ ଭଦ୍ର ଜଗତ ଏଇଟା ମହାଜନ ବାଣୀ। ଆଉ ତାଙ୍କ ବାଣୀ ଉପରେ 100% ମୋର ଟିକେ ମନ ହଟୁନି। ହଁ ଏ ଠିକ, ଏ ଜଗତ ହଉଛି ଏହା, ଏ ଜଗତ ଗୋଟେ ଶାନ୍ତିପ୍ରିୟ ଲୋକର ସ୍ଥାନ ନୁହେଁ। ଯିଏ ଶାନ୍ତ ଶାନ୍ତିରେ ରହିବା ପାଇଁ ଚାହୁଁଛି ତା ପାଇଁ ଏ ଜଗତ ନୁହେଁ, ଏ ଜଗତରେ ଶାନ୍ତି ଜାଗା ନୁହେଁ। ଏଇଟା ଅଶାନ୍ତ ଲୋକମାନଙ୍କର ସ୍ଥାନ, ଏଠି ସମସ୍ୟା ହିଁ ସବୁବେଳେ ଲାଗି ଲାଗି ରହିବ। ତେଣୁ ସମସ୍ୟାକୁ ଆମ ପାଦରେ ଏଡ଼େଇକି ଯିବାକୁ ପଡ଼ିବ, କାହିଁକି ଆମେ ଇଚ୍ଛା କଲେ ସ୍ୱର ଛାଡ଼ିପାରିବାନି, ଆମେ ତ କର୍ମବାଧ୍ୟ ହେଇଯାଇଛେ। ଆମେ ଆଜି ଇଚ୍ଛା କରିକି ଚାହିଁବେ ମୃତ୍ୟୁବରଣ କରିବା ପାଇଁ, ଆଉ କିଛି ଉପାୟ ନାହିଁ। ଇଚ୍ଛାରେ କେହି ଚାହିଁଲେ ବି ଆତ୍ମହତ୍ୟା କରିପାରିବେନି, କର୍ମବାଧ୍ୟ ନା, ସ୍ୱରଟା ମିଳିଛି ନା ଆମକୁ। ତେଣୁ ଇଚ୍ଛା ଇଚ୍ଛାରେ ମରିପାରିବାନି କି ଇଚ୍ଛାରେ ବଞ୍ଚିପାରିବାନି, ଏ ଅନୁଭବ ଜଣେ ଭକ୍ତ ଜାଣେ, ମୁଁ ଇଚ୍ଛାରେ ମରୁନି କି ଇଚ୍ଛାରେ ବଞ୍ଚୁନି। କୃଷ୍ଣ ମୋତେ ବଞ୍ଚେଇଛନ୍ତି, ଆଉ ସୁଖରେ ବଞ୍ଚାନ୍ତୁ ଦୁଃଖରେ ବଞ୍ଚାନ୍ତୁ, କିନ୍ତୁ ଏ ସମସ୍ୟା ପ୍ରତି ମୁଁ ଧ୍ୟାନ ଦେବିନି, ବରଂ ଏଇ ପରବର୍ତ୍ତୀ ଜୀବନରେ ମୋର ଏଭଳି ସମସ୍ୟା ନ ଆସୁ ସେଥିପାଇଁ ମୁଁ ଏବେଠୁ ହରିଭକ୍ତି କରିବି, ଭଗବାନଙ୍କର ଭଜନ କରିବି। ଆମେ ଜଗତକୁ ଯଦି ଏ ଜଗତରେ ଯଦି ସମସ୍ୟା ଉପରେ ବହୁତ ଧ୍ୟାନ ଦେଲେ ହରିଭକ୍ତି ବହୁତ ଦୂରକୁ ପଳେଇବ, ବହୁତ ଦୂରକୁ ପଳେଇବ। କେବଳ ଆମର ଗୋଟିଏ ଯେଭଳି ସମାଜସେବୀମାନଙ୍କର ଦେଶସେବୀମାନଙ୍କର କେବଳ ଗୋଟିଏ ଧ୍ୟାନ ରହିଛି, କ'ଣ କେବଳ ଦେଶର ଯେଉଁ ସମସ୍ୟା ଅଛି ତାକୁ ସମାଧାନ କରିବା। ଦେଶର ଆଚ୍ଛା କେବେ ସମାଧାନ ସରିଲାଣି? ଏଇଭଳି କେତେ ନେତାମାନେ ଚାଲିଗଲେଣି, ଇଂରେଜମାନଙ୍କ ପୂର୍ବରୁ ରାଜାମାନେ ଚାହୁଁଥିଲେ ଦେଶର ସମାଧାନ କରିବା ପାଇଁ, ରାଜାମାନେ ଚାଲିଗଲେ, ରାଜତନ୍ତ୍ର ଭାଙ୍ଗିଗଲା, ଆସିଗଲା ଗଣତନ୍ତ୍ର। ଗଣତନ୍ତ୍ର କ'ଣ ଚାଲିଲା ଦେଖ, ଗାନ୍ଧୀଙ୍କର ହିଷ୍ଟ୍ରି ପାଖରୁ କେମିତି ଭାରତ ପାକିସ୍ତାନ ଅଲଗା ହେଇଗଲା, ପୁଣି ଭାରତର କ'ଣ ହେଲା? ସମସ୍ତ ରାଜନୈତିକ ନେତାମାନେ ସମସ୍ତ ବୁଦ୍ଧିମାନ ଲୋକମାନେ କ'ଣ ଚାହୁଁଛନ୍ତି? ଆମେ ଭାରତବର୍ଷକୁ ସବୁ ସୁଖରେ ରଖିବା, କ'ଣ ହେଇପାରୁଛି? ସମଗ୍ର ବିଶ୍ୱ ବର୍ତ୍ତମାନ ଟେକ୍ନିକାଲ ଆଡ଼ଭାନ୍ସ କରିଦେଲା, ଆମେ ସବୁ ସୁଖରେ ରହି ବାସ ଗୋଟିଏ କରୋନା ଆସିଲା, ସବୁ ଗୋଟିଏ ବର୍ଷ ପାଇଁ ସମସ୍ତଙ୍କୁ ପାଗଳା କରିକି ବର୍ତ୍ତମାନ ପୁଣି ପକାଇଦେଲା। ଏ ଜଗତର କେବେ ହେଲେ କୌଣସି ସମସ୍ୟାକୁ କେହି କେବେ ହେଲେ ଦୂର କରିପାରିବେନି। ଭଗବାନ ତାଙ୍କୁ ଦୁଃଖାଳୟ ବୋଲି କହିଛନ୍ତି, ଆଉ କିଏ ତାଙ୍କୁ ସୁଖାଳୟ କରିପାରିବ? ସବୁଠୁ ବଡ଼ ସମାଧାନ ହେଲା ଏ ଜଗତରେ କିଭଳି ସମୟ ଆଉ ଶକ୍ତିକୁ ମୁଁ ହରିଭକ୍ତିରେ ଲଗେଇ ଏ ଜନ୍ମରେ କିଛି ବି ହେଲେ ମୁଁ କରିନେବି, ଆଉ ଏ ଜଗତରେ ମୋର ରହିବାର ହିଁ ନାହିଁ, ଆଉ ଏ ଜଗତର ଲୋକମାନଙ୍କଠୁ ମୋର କିଛି ପାଇବାର ଆଶା ନାହିଁ। କିଏ ସମ୍ମାନ ଦଉଛି ଦଉ, ଆମେ ସମ୍ମାନର ଭିକ୍ଷୁକ ନୁହଁ। କିଏ ଅସମ୍ମାନ କରୁଛୁ କରୁ, ଆମେ ଅସମ୍ମାନ ଦିଗକୁ ବି ଧ୍ୟାନ ଦେବୁନୁ, କାରଣ ତାଙ୍କର ସମ୍ମାନରେ ଆମେ କୃଷ୍ଣ ପାଇବୁନୁ, କିମ୍ବା ତାଙ୍କର ଅସମ୍ମାନରେ ଆମର ଭକ୍ତି ନଷ୍ଟ ହେବନି। ଆମେ କାହିଁ ଭୟ କରିବୁ? କେହି ସମ୍ମାନ ଦେଇଦେଲେ ଆମର କୃଷ୍ଣ ଭକ୍ତି ବଢ଼ିଯିବନି, କେହି ଅସମ୍ମାନ କରିଦେଲେ ଆମର ଭକ୍ତି ନଷ୍ଟ ହେବନି। ହଁ ମନ ଦୁଃଖ ହେଇପାରେ, ଠିକ ଅଛି ଛାଡ଼ି ଦିଅ। ଜଗତକୁ ବହୁତ ଗୋଟେ ସାଇଡ୍ ରଖିବାକୁ ପଡ଼ିବ, ଭଗବାନଙ୍କୁ କୃଷ୍ଣଙ୍କୁ ଗୁରୁଙ୍କୁ ବୈଷ୍ଣବଙ୍କୁ ପରମ୍ପରାର ଆଚାର୍ଯ୍ୟ ଶିକ୍ଷାଙ୍କୁ ପୁରା ଧ୍ୟାନ ଦେବାକୁ ପଡ଼ିବ, ତା ଉପରେ ପର୍ଯ୍ୟବେସିତ ହୋଇକି ଆମ ଜୀବନ କଟେଇବାକୁ ପଡ଼ିବ, ତାପରେ କ'ଣ ହେଇପାରେ ତାଙ୍କ ହାତରେ। ସମର୍ପିତ ଆତ୍ମା ନହେଲେ, କୃଷ୍ଣଙ୍କ ଚରଣରେ ଆମେ ସମର୍ପଣ ନ ହେଇପାରିଲେ ସେ ଗୃହୀ ହଉ ତ୍ୟାଗୀ ହଉ କାହାର ବି ସମସ୍ୟା କେବେ ସମାଧାନ ହବନି। ଜୀବ ସମସ୍ୟାକୁ ସମାଧାନ କରନ୍ତିନି, ଭଗବାନ ତାର ସମସ୍ୟାକୁ ସମାଧାନ କରିଦିଅନ୍ତି। ଆମେ କଣ ଭାବୁଛୁ ମୁଁ ଏଟା କରିବି? ନା ନା, ଭଗବାନ କରିଦେବେ। ଆମେ ଶରଣାଗତ ହେଇଗଲେ ସିଏ ଆମର ସମସ୍ୟାକୁ ସମାଧାନ କରିଦେବେ, ଆମକୁ ରକ୍ଷା କରିବେ। ଏଟାକୁ ଅଙ୍ଗୀକାର କୁହାଯାଏ। ଭଗବାନ ଆମକୁ ଅଙ୍ଗୀକାର କଲେ, ବରଣ କଲେ, ବ୍ରଜବାସୀ ମାନଙ୍କୁ ତାଙ୍କର ସ୍ୱଭାବ ଏତେ ସରଳ, ଏତେ ନିଷ୍କପଟ। ଇଏ ଭଗବାନଙ୍କ ପାଖରେ ଯେଉଁମାନେ ରୁହନ୍ତି ସେଇ ଲୋକମାନଙ୍କର ସ୍ୱଭାବ ଏଇଟା। ଭଗବାନ ଭାଗବତରେ ଭଗବାନ ଦେଖେଇ ଦେଉଛନ୍ତି, ତୁମେ ସେଠିକି ଯିବ ନା, ତୁମେ ଏଇଭଳି ହେବା ଦରକାର। ଭାଗବତ ପୁରା ଜୀବନ ଚରିତ୍ରକୁ ଖୋଲି ଦେଉଛନ୍ତି। ଭାଗବତ ଗୋଟେ ଗ୍ରନ୍ଥ ନୁହନ୍ତି, ଏଭଳି ଗ୍ରନ୍ଥ ନୁହନ୍ତି ଯେଉଁଥିରେ ଖାଲି ଗଳ୍ପ ଲେଖା ହେଇଛି। ଯେମିତି ଗୋବର୍ଦ୍ଧନ ଧାରଣ କରୁଥିଲେ, ଯେମିତି ସବୁ ସତଦିନ ଭାଗବତ କଥା ହେଇଯାଉଛି, ଲୋକ ଭାଗବତ ଶୁଣି ଦେଉଛନ୍ତି। କଣ ଶୁଣିଲ? ଭାଗବତ ତୁମ ଜୀବନକୁ ଜୀବନ ଦେଉଛନ୍ତି, ସବୁ ତ ବ୍ରହ୍ମ ନା। ଭଗବାନ କାଲି କଣ କହୁଥିଲେ ଶୁଣୁଥିଲେ ନା? ଭଗବାନ କହୁଥିଲେ ଆସ ଆସ ନତ୍ରାସ ହବ କାର୍ଯ୍ୟ ମଧସ୍ତାତ୍ ନିପାତନା। ତୁମେ କାଇଁ ଭୟ କରୁଛ? ମୋ ହସ୍ତରୁ ଇଏ କେବେ ହେଲେ ପଡ଼ିବନି, ତୁମେ ଆସ। ତାହେଲେ ଭଗବାନଙ୍କ ପାଖରେ ଯେଉଁମାନେ ରୁହନ୍ତି ସେମାନେ କେତେ ସରଳ, କେତେ ନିଷ୍କପଟ, କେତେ ନିରୀହ, ସେମାନେ କେତେ ସମର୍ପିତ ଆତ୍ମା, ସେଟାକୁ ଜଣେ ସାଧକ ଏଥିରୁ ଚିନ୍ତା କରିବ। ଆରେ ଯେଉଁ ଭଗବାନ ଗୋବର୍ଦ୍ଧନ ଧାରଣ କରିସାରିଲେ ମାମ ହାତରେ, ତାଙ୍କ ପାଖରେ ଥିବା ଭକ୍ତମାନେ ପୁଣି ଦେଖିକି ତାଙ୍କୁ ପଚାରୁଛନ୍ତି, କାନା ଖସି ପଡ଼ିବନି ତ? ସମସ୍ତେ ଗାଈ ଗୋରୁ, ଏଣେ ବର୍ଷା ପବନ ହଉଛି, ଗାଈ ଗୋରୁଙ୍କ ସହିତ ସମସ୍ତେ ଗୋଧନ ସହିତ ସକଟ ସହିତ ବାହାରେ ଠିଆ ହେଇଛନ୍ତି, କି ଭିତରକୁ ଯାଉନାହାନ୍ତି। ନତ୍ରାସ ଭୟ କରନି, ମାନେ କେତେ ସରଳ ସେମାନେ। ଯଦି ଆମେ ବିଚାର କରୁଛେ ମୋ ସହିତ ବି ମୁଁ ବେଳେବେଳେ ବସିକି ବିଚାର କରେ, ଆରେ ଭଗବାନ ପାଖକୁ କେମିତି ଆମେ ଯିବା? କେତେ ଲୋକ ଯିବେ ଜଗତରେ? ସୁଦୁର୍ଲଭ ପ୍ରଶାନ୍ତାତ୍ମା କୋଟି ସୁପି ମହାମୁନି, ଭାଗବତ ଯାହା କହିଛନ୍ତି ସତ୍ୟ। କୋଟି କୋଟି ଭିତରେ ଜଣେ ମୁନି ବାହାରି, ନାରାୟଣଙ୍କର ଯିଏ ଭଗବାନଙ୍କର ଯିଏ ପୁଷ୍ପ ଭକ୍ତ, ସେ କୋଟି କୋଟି ଭିତରେ ଗୋଟିଏ। ତାର କେତେ ଜଣ ଥିବେ ଜଗତରେ? କେତେ କୋଟି ଲୋକ, ତା ଭିତରେ କେତେ ଜଣ ଥିବେ ବିଶାଲ? କୋଟି ସୁପି ମହାମୁନି, ଏ ସତ୍ୟ। ଭଗବାନ ପାଖରେ ଯେଉଁମାନେ ରହୁଛନ୍ତି ସେମାନେ କେତେ ସରଳ, ନା ଯୁକ୍ତିବାଦୀ, ନା କଠୋର ହୃଦୟ, ନା କଣ ତାଙ୍କର ନା କପଟତା ଅଛି। ଯେଉଁମାନେ ପ୍ରଭୁ ପ୍ରଭୁ ଦେଖେଇ ଦେଉଛନ୍ତି, ଯେଉଁମାନେ ମୋ ପାଖକୁ ଯିଏ ଦେଖ, ସେମାନେ ଏଇଭଳିଆ ଲୋକ, କାରଣ ଭଗବାନ ସେଭଳି, ପ୍ରଭୁ ସେଭଳି, ଆତ୍ମାର ସ୍ୱଭାବ ସେଇଟା। ଆତ୍ମାର ସ୍ୱଭାବ ଏ କପଟ ଛନ୍ଦ, ଏ ଯୋଉ ଛନ୍ଦ କପଟ, ଯୋଉ ଚତୁରାମୀ, ଏସବୁ ଆତ୍ମାର ସ୍ୱଭାବ ନୁହେଁ। ସେଥିପାଇଁ ଯିବ ଆଜି କାହିଁକି ଭଜନ କରିପାରୁନି? କେତେ ସାଧନ ଭଜନ କରୁଛେ ଆମେ, କେତେ ଆମେ ସାଧନ ଭଜନ କରୁଛେ, କଣ କରୁଛେ, ତାର ପ୍ରମାଣ ହଉଛି ଏଇ ନିଷ୍କପଟତା, ସରଳତା। ତୁମର ହୃଦୟ କଣ ତୁମେ ଜାଣ? ତୁମକୁ ସଂସାର ଜାଣେ ନ ଜାଣେ, କିନ୍ତୁ ଭଗବାନ ଜାଣନ୍ତି। ଆମକୁ ଭଗବାନ ଭଲ ଭାବେ ଜାଣନ୍ତି, ଆମେ କିଏ? ଆମକୁ ଦୁନିଆ କଣ ଜାଣିବ? ଭଗବାନ ଜାଣନ୍ତି। ସଂସାର କଣ ଜାଣିବ? ଆମ ହୃଦୟ କଣ? ଆମେ କେତେ ସରଳ, ଆମେ କେତେ ନିଷ୍କପଟ ଆମେ ଜାଣିଛେ। କିଏ କେତେବେଳେ କପଟ କରୁଛି ସେଟା ସେ ଜାଣିଛି, ଆଉ ଭଗବାନ ବି ଜାଣିଛନ୍ତି। ଆମେ କାହାକୁ ଠକେଇବା? ଭଗବାନଙ୍କ ପାଖରେ ଯେଉଁମାନେ ରୁହନ୍ତି ସେମାନେ କେତେ ସରଳ, ଖାଲି ଏଇ କଥାଟା ମୋର କାଲିଠୁ ମୁଣ୍ଡରେ ବସିଛି। ଆରେ କଣ, କିଏ ଆଶ୍ଚର୍ଯ୍ୟ, ସେମାନେ ଯାଉ ବି ନାହାନ୍ତି ଭଗବାନ କହିଲା ପରେ। ଆସ ଆସ ମହାତ୍ମ କେବେ ବି ଖସିବେନି। ଯଥାବକାଶ ସଧନ୍ୟମ ସବ୍ରଜା ସୁ ଉପଜୀବିନ। ତୁମର ଯେତେ ଗାଭୀ ଅଛି, ଗୋଧନ ଅଛନ୍ତି, ଯେତେ ଧନ ସକଟ ସହିତ ଯାହା କପଡ଼ା ବସ୍ତ୍ର ସବୁ ଥିବ ନା, ସବୁ ଧରିକି ତୁମେ ସଧନ ତୁମେ ଆସ, ଏହା ଭିତରେ ପ୍ରବେଶ କରିଯା। ସବ୍ରଜ ସକଟ ମଣ୍ଡଳୀ ସହିତା ସୋପଜୀବିନମ ଭୃତ୍ୟ ପୁରୋହିତ ଆଦିନମ ସହିତା। ଭୃତ୍ୟ ପୁରୋହିତ, କାରଣ ବ୍ରଜରେ ପୁରୋହିତ ବ୍ରାହ୍ମଣ ମାନେ ସବୁ ରହିଥିଲେ, ସେମାନେ ବି ସମସ୍ତେ ଆସିଛନ୍ତି। ଆଉ ଭୃତ୍ୟଙ୍କ ସହିତ ତାଙ୍କର ଯୋଉ ସେମାନେ ଚାକର ମାନେ ଥିଲେ ସମସ୍ତଙ୍କ ସହିତ ଆସ, ଭିତରକୁ ଆସ, ଭଗବାନ ଡାକୁଛନ୍ତି। ତେଣୁ ବ୍ରଜବାସୀ ମାନେ କଣ କରୁଛନ୍ତି ନା, ପ୍ରଭୁଙ୍କର ବା କୃଷ୍ଣଙ୍କର ଏଭଳି ଶ୍ୟାମ ସୁନ୍ଦରଙ୍କର ଏଭଳି ବଚନକୁ ଶୁଣିକି ଚାଲିଲେ, ଭିତରକୁ ପ୍ରବେଶ କଲେ। କ୍ଷୁତ୍ରୁଡ଼ା କ୍ଷୁତ୍ରୁ ବ୍ୟଥାମ ସୁଖପେକ୍ଷମ ହିତ୍ୱା ତେଇ ବ୍ରଜବାସିଭି ବିକ୍ଷମାଣ ଦଧାରାଦ୍ରିମ ସପ୍ତାହ ନାଚଲାତ୍ ପଦାତ୍। ଶ୍ରୀକୃଷ୍ଣ କ୍ଷୁଧା ତୃଷ୍ଣା ଯନ୍ତ୍ରଣା ଏବଂ ନିଜର ସୁଖ ପରିତ୍ୟାଗ ପୂର୍ବକ ସପ୍ତାହ କାଳ ପର୍ଯ୍ୟନ୍ତ ଗୋବର୍ଦ୍ଧନ ଧାରଣ କରି ରହିଥିଲେ, ପରନ୍ତୁ ନିଜର ସ୍ଥାନଠାରୁ କିଞ୍ଚିତ୍ ମାତ୍ର ବିଚଳିତ ହୋଇନଥିଲେ। ବ୍ରଜବାସୀଗଣ ସବିସ୍ମୟରେ ତାହା ଦର୍ଶନ କରିଥିଲେ। ଗୋଟିଏ ସପ୍ତାହ କାଳ ଧରିଛନ୍ତି ଗୋବର୍ଦ୍ଧନ, କଣ କହୁଛନ୍ତି ନା, କ୍ଷୁତ୍ରୁଟା କ୍ଷୁତ୍ରୁ ବ୍ୟଥାମ ସୁଖାପେକ୍ଷମ ହିତ୍ୱାତେ ବ୍ରଜବାସିଭି। ଆମେ ଉପାସ କରୁଛେ ଭଗବାନ ପାଇଁ, ନାଇଁ କି? ଜନ୍ମାଷ୍ଟମୀ କରୁଛେ, କ'ଣ ଗୌର ପୂର୍ଣ୍ଣିମା କରୁଛେ, ଭଗବାନ ଉପବାସ କରୁଛନ୍ତି ଭକ୍ତ ପାଇଁ। ଭଗବାନ କେତେ ଉପବାସ କରୁଛନ୍ତି, କେତେ କେତେ ଜାଗାରେ ଭଗବାନ କେଉଁ କେଉଁ ଜାଗାରେ ଉପବାସ କରୁଛନ୍ତି ବ୍ରଜରେ ଦେଖ, ଏ ସବୁଠୁ ବଡ଼ ଉପବାସ ଭଗବାନଙ୍କର, ଏଇଟା ଭକ୍ତକୁ ରକ୍ଷା କରିବା ପାଇଁ। ଭଗବାନଙ୍କର କେମିତି କିଛି ଆବଶ୍ୟକ ନଥିଲା ଯେ ସେ କେବଳ ହାତ ଟେକିକି ଧରି ରହି, ସେ ସଂକଳ୍ପ କରିଦେଇଥିଲେ ସେ ଆକାଶରେ ସେମିତି ଚୁଲିକି ରହିଥାନ୍ତା। ଯୋଗୀମାନେ ଏଇଟା କରିପାରୁଛନ୍ତି, ତାର ଭଗବାନ ଏଇଟା ଭଗବାନ କରିପାରିବେନି। ଭଗବାନ ଦେଖୁଛନ୍ତି ତୁମେ ଯେମିତି ବ୍ରତ କରୁଛ, କହିଲେ ନା ବ୍ରତ ମା ହିତମ, ମୋର ଏଇଟା ବ୍ରତ, ମୋ ଭକ୍ତକୁ ମୁଁ ରକ୍ଷା କରିବି, ମୋର ଏଇଟା ସଂକଳ୍ପ। ଆମେ ଉପବାସ ବ୍ରତ କରୁଛେ ନା, ଭଗବାନଙ୍କର ଏଇଟା ଉପବାସ ବ୍ରତ, ସାତ ଦିନ ଭୋଜନ କରନା ବ୍ରଜବାସୀମାନଙ୍କ ପାଇଁ। କ୍ଷୁଧା ନାହିଁ, ତୃଷ୍ଣା ନାହିଁ, ପୁରା ଗୋବର୍ଦ୍ଧନ ଧାରଣ କରି ରହିଛି। ନ ଚଲା ସ୍ଥାନ ଟିକେ ବି ଏପଟ ସେପଟ ହେଇନା, କାହିଁକି ଏପଟ ସେପଟ ହେଇନାହାନ୍ତି? ଆରେ ଭଗବାନ ଟିକେ ଧରିକି ତ ଏପଟ ସେପଟେ ବୁଲାବୁଲି କରିଥିଲେ ବି ବ୍ରଜବାସୀମାନେ ଆହୁରି, ଆମେ ଆମ ଭଳିଆ ଲୋକ ହେଇଥିଲେ ଧରିଥିଲେ ଆମେ କ'ଣ ଟିକେ ଦେଖେଇଥାନ୍ତେ, ଦେଖ ମୁଁ ଡାଣ ହାତ ଧରୁଛି, ମୁଁ ଦେଖ ମୋ ବାହାତ ଧରୁଛି, ମୋ ମୁଣ୍ଡରେ ଧରୁଛି, ମୋ କାନ୍ଧରେ, ଯେଉଁ ଲୋକମାନେ ଯେମିତି ମ୍ୟାଜିକ୍ କରନ୍ତି ନା, ଲୋକ ଯିଏ ଗୋଟେ ଅଦ୍ଭୁତ କାର୍ଯ୍ୟ କରେ କ'ଣ କରିବ, ସେ ଦେଖେଇବ। ଆରେ ଭଗବାନଙ୍କର ଦେଖାଳିଆ ଦେଖାଣିଆ ଗୁଣ ନାହିଁ, ଗୋଟେ ସୁଇଂ ନେଚର ଯାହା କହୁଛି ନା, ଗୋଟେ ଜଣେ ଶୁଦ୍ଧ ସାଧୁ ଆଉ ଜଣେ ଶୁଦ୍ଧ ଆତ୍ମାର ଆଉ ଭଗବାନଙ୍କର ସୁଇଂ ନେଚର ନାହିଁ। ଗୋଟେ କୁହନ୍ତିନି ଇଂଲିଶ ସୁଇଂ ନେଚର, କ'ଣ ଦେଖେଇବା, ଦେଖେଇବା ଗୁଣ, ଦେଖେଇବା ଗୁଣ ଏଇଟା ଭଲ ନାହିଁ, ସ୍ୱାଭାବିକ ସ୍ଥିତି ରହିବା ଦରକାର। ଆମେ ଗୋଟେ ରିଜର୍ଭ ହେଇକି ଭିତରେ କିଛି ରଖିବା, ୟୁ ଆର୍ ନଟ୍ ସିମ୍ପୁଲ, ଗୋଟେ ସରଳତା ନୁହେଁ। ତୁମର ଯାହା ସ୍ୱାଭାବିକ, ତୁମ ଭିତରେ ଯାହା ଅନ୍ତର ବାହାରେ ଯିଏ ନିଷ୍କପଟ, ସେ ହିଁ କେବଳ ଭଗବାନଙ୍କୁ ପାଇପାରିବ। ତୋର ଭିତର ବାହାରେଟା ସମାନ ନାହିଁ, ଆଉ ତୁମେ କ'ଣ ଭଗବାନଙ୍କୁ ପାଇବ? ଭଗବାନ ତୁମକୁ ରିଜେକ୍ଟ କରିଦେବେ। ତୋର ଭିତର ବାହାରେଟା ସମାନ ହେବା ଦରକାର ବ୍ୟବହାରରେ, ଉପରେ ବହୁତ ଭଦ୍ର ଭଦ୍ର କଥା କହିବ, ଭିତରେ ଦେଖିଲାବେଳକୁ ସବୁ କୁଟ କାପଟ ଥିବ। ନା ନା, ଏ ଜଗତରେ ବଞ୍ଚିବାକୁ ହେଲେ ଏ ଧର୍ମ, ହାଇ ଜଗତରେ ବଞ୍ଚିବ ନା ତୁମେ ଜଗନ୍ନାଥକୁ ପାଇବ? ତୁମେ ଜଗତରେ ବଞ୍ଚିବା ପାଇଁ ଚାହୁଁଛ କି ଭଗବାନଙ୍କୁ ପାଇବା ପାଇଁ ଚାହୁଁଛ, ଏଇଟା ଚିନ୍ତା କର। ସେଥିପାଇଁ ଭକ୍ତିଜାନ ସରସ୍ୱତୀ ଠାକୁର ପ୍ରଭୁବାଜୀ ମହାରାଜ ସେ କଥା କହିଛନ୍ତି, ତୁମେ ଜଗତର ସତ୍ୟ କଥା କହି କେବେ ପ୍ରିୟତା ହାସଲ କରିପାରିବନି। ସେ ପୁରା ତାଙ୍କର ବାଣୀ, ବାପା ସିଂହ ଗୁରୁ ସିଏ, ସେ ଯାହାର ରଚନା କରିଛନ୍ତି ବେଦର ବାଣୀ, ତାଙ୍କ ଜୀବନ ସେଟା ଘଟିଛି ନା। ସେ କହିଲେ ମୁଁ ଗୋଟିଏ ବ୍ୟକ୍ତି ବି ଏତେ ପର୍ଯ୍ୟନ୍ତ ଖୋଜିକି ପାଇନି ଯେ ସତ୍ୟ ନିରପେକ୍ଷ ସତ୍ୟର କଥା କହୁଛି। ଆଉ ଯେଉଁମାନେ ଆଜି ହରିକଥା ନାମରେ ପ୍ରଚାର କରୁଛନ୍ତି, ସେମାନେ ନିଜର ସ୍ଥିତିକୁ ରକ୍ଷା କରିବା ପାଇଁ, ସେମାନେ ନିଜର ସ୍ଥିତିକୁ ରକ୍ଷା କରିବା ପାଇଁ ସବୁବେଳେ କମ୍ପ୍ରୋମାଇଜ୍ କରିକି, ଆପୋଷ ମିଳାମିଶାରେ କଥାବାର୍ତ୍ତା କରିକି, ଆପୋଷ ସମାଧାନରେ କଥାବାର୍ତ୍ତା କରିକି ସେମାନେ ଆଜି କହୁଛନ୍ତି। କାରଣ ନିରପେକ୍ଷ ଭାବରେ ସତ୍ୟ କଥା କହିଲେ ତୁମେ କେବେ ଜଗତ ଦ୍ୱାରା ଆଦୃତ ହେବନି, ଜଗତରେ ତୁମକୁ ଭଲ ପାଇବେନି। ତୁମେ ନିରପେକ୍ଷ କଥା କହୁଛ, ସତ୍ୟ କଥା କହୁଛ, ନିରପେକ୍ଷ କଥା କହୁ, ତୁମେ କେବେ ତୁମ ବାପ ଭଲ ପାଇବେନି, ମା ଭଲ ପାଇବେନି, ସତ୍ୟ କଥା କେବେ କହିବେନି ଜଗତ। ଯାହାର ଭଲ ପାଇବାର ଆଶା ଅଛି, ଅନ୍ୟ କତୁରୁ ସମ୍ମାନ ପାଇବାର ଅଛି, ନିରପେକ୍ଷ କଥା କାହିଁ କହିବାକୁ ଯିବ? କିଏ କ'ଣ କରୁଛି କରୁ, ମୋର ଭଲ ରହିଲେ ଗଲା, ତୁମର ଏମିତି ବଞ୍ଚିବାକୁ ପଡ଼ିବ। ତେଣୁ ଭଗବାନଙ୍କର ସ୍ୱଭାବ କେମିତିକା ଏଠି କହୁଛନ୍ତି, ଭଗବାନ ଏପଟ ସେପଟ ଦେଖିବା କ'ଣ, ଭଗବାନ ଏମିତି ଗୋବର୍ଦ୍ଧନ ଧରିକି ଏପଟ ସେପଟ ହେଲେନି। ନ ଚଲାତ୍ ସ୍ଥାନାତ୍, ଭଗବାନ ନିଜ ସ୍ଥାନରୁ ଟିକିଏ ହଲେଇଲେନି, କାହିଁ ହଲେଇନି? ବ୍ରଜବାସୀମାନେ ଭୟ କରିଯିବେ, ମୁଁ ତାଙ୍କର ଆନନ୍ଦ ପାଇଁ ମୁଁ ଗୋବର୍ଦ୍ଧନ ଧାରଣ କରିଛି ନା, ସେମାନେ ଭୟ ନ କରନ୍ତୁ। ତେଣୁ ଟିକେ ବି ହଲେଇନି, ସେ ନିଜ ସ୍ଥାନରେ ରହିକି ଧରି ରହିଲେ। କ୍ଷୁତ୍ରୁଟା ବ୍ୟଥାମ ସୁଖାପେକ୍ଷା, ନିଜର ଭଗବାନ ହିଁ ବ୍ରତ କରିଦେଲେ, ବାସ୍ ସାତ ଦିନିଆ ବ୍ରତ ଭଗବାନଙ୍କର, କି ଚତୁର୍ମାସିଆ ବ୍ରତ କର, ଭଗବାନ ସାତ ଦିନ କରିଲେ ପୁରା କ୍ଷୁଧା ତୃଷ୍ଣା ତ୍ୟାଗ କରିକି। ଆଉ ବ୍ରଜବାସୀ ମାନେ କ'ଣ ଭୋଜନ କରିଛନ୍ତି? ସେମାନେ ରୁଟି ପୁଟି ଧରିକି ଆସିଥିଲେ କି? ଗୋଟେ ଅନଏକ୍ସପେକ୍ଟେଡଲି ଗୋଟେ କ'ଣ କହିଯିବ ଆକସ୍ମିକ ଭାବରେ ଆରମ୍ଭ ହେଇଗଲା ନା, ସେତେବେଳେ ବଞ୍ଚିବା ନିଜେ ବଞ୍ଚିବା କାଠିକର ପାଠ, ଖାଇବା ପିଇବା କଥା କିଏ ଚିନ୍ତା କରୁଛି? ଉପବାସ ଗୋଟେ ସାଇଡ୍ରେ ଥିଲା, କିନ୍ତୁ ଇଏ ଗୋଟେ ଲୀଳା ଯେଉଁଥିରେ ଦୁଇ ଜଣଙ୍କର ଉପବାସ। ଉପବାସ କିଏ ଭଗବାନ କରନ୍ତି କେତେବେଳେ କେତେବେଳେ? କେତେବେଳେ ଭକ୍ତ କରନ୍ତି। ଇଏ ଇଏ ଗୋଟେ ଲୀଳା, ଭକ୍ତ ଭଗବାନ ଉଭୟ ସାତ ଦିନିଆ ଉପବାସ, ପୁରା ଉପବାସ ରହିଛି ନାହିଁ, କିନ୍ତୁ ଉପବାସ ନଥିଲେ। ଏ ସାତ ଦିନ ଭଗବାନ କୃଷ୍ଣଙ୍କ ପାଇଁ ଆଉ ବ୍ରଜବାସୀମାନଙ୍କ ପାଇଁ ସବୁଠୁ ଆନନ୍ଦର ଦିନ ଥିଲା। 125 ବର୍ଷ ଭିତରେ ଏଇ ସାତ ଦିନ ହେଉଛି ସବୁଠୁ, ସେଥିପାଇଁ ଭଗବାନ ଇନ୍ଦ୍ରଙ୍କର କେବେ ଦୋଷ ଦେଖିଲେନି। ଇନ୍ଦ୍ର ଯଦି ବହୁତ କିଛି କରିଥିଲେ, ଭଗବାନ କିଛି ବି ଇନ୍ଦ୍ରଙ୍କର ଦୁଃଖ ଦୋଷ ଦେଖିଲେ ନାହିଁ। ନାହିଁ, ଇନ୍ଦ୍ରଙ୍କ ଯୋଗୁଁ ହିଁ କମ୍ ସେ କମ୍ ସାତ ଦିନ ମୁଁ କେବଳ ଆନନ୍ଦରେ ରହିଲି, ଆଉ ବ୍ରଜବାସୀମାନେ ବହୁତ ଆନନ୍ଦରେ ରହିଲେ। ଏଠି କ'ଣ କ'ଣ ନା ଏଇଟା କହିବେ ବର୍ତ୍ତମାନ, କ୍ଷୁତ୍ରଟା ବ୍ୟଥା ହିତୁଆ ଇତି ତତେ ନିରନ୍ତର ଦର୍ଶନାତ୍ ଆନନ୍ଦ ହେବ। ଉଭୟ ଉଭୟକୁ ନିରନ୍ତର ଦର୍ଶନ କରୁଥିଲେ ବ୍ରଜବାସୀମାନଙ୍କର, କୃଷ୍ଣଙ୍କୁ ଚାହୁଁଥିଲେ। କାହିଁ କୃଷ୍ଣଙ୍କୁ ଚାହୁଁଥିଲେ? ନାଇଁ 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 ନାଇଁ, କାହ୍ନୁ କେତେ କଷ୍ଟ ହଉଥିବ, ମାନେ କିଏ କେତେ ଭାବରେ ଚାହୁଁଥିଲେ? ଯଶୋଦା ପୁରା ବ୍ୟାକୁଳରେ ଚାହୁଁଥିଲେ, ସଖାମାନେ କୌତୁକରେ, ଆରେ କାହ୍ନା କେତେ ତୁ ଧରିକି ରହିଲୁଣି, ତ ହାତ ଭାତ ବିନ୍ଧିବନି, କ'ଣ କରିବନି, କୃଷ୍ଣ ତାଙ୍କୁ ଦେଇ ହସୁଥିଲେ। ଏଠି ଏ ଆସିବ ଏଠି ଚକ୍ରବାତ କହିଛନ୍ତି, ଭଗବାନ ସେଠି ସର୍ବ ଅଭିମୁଖ ହେଇଥିଲେ, ସବୁଆଡ଼କୁ ମୁହଁ କରିଥିଲେ। ଗୋବର୍ଦ୍ଧନ ଧାରଣରେ ଟିକା ନ କଲେ କ'ଣ ଆପଣ ଜାଣିବେ? କ'ଣ ଜାଣିପାରିବେ ନା କ'ଣ ଇଏ ପଡ଼ିକି ଟିକାରେ ସବୁ ଅଛି ନା, ସର୍ବ ଅଭିମୁଖ ହେଇଥିଲେ, ସବୁଆଡ଼କୁ ଚାହିଁଥିଲେ। ତେଣୁ ଯଶୋଦା ମାତାଙ୍କ ପାଖରେ ତାଙ୍କ ମୁଖ କେମିତିକା, ମା କାତର ହଉଛନ୍ତି ନା, ତାଙ୍କ ପାଖରେ ବିକଳ ମୁଖ। ସଖାମାନେ ଗୋଟେ କୌତୁକରେ, ସଖାମାନେ କ'ଣ ଟିକେ କାହ୍ନା ତୁ କ'ଣ କି ବଳ ରଖିଛୁ କିରେ, ଏମିତି କ'ଣ ଧରିଛୁ, ହାତ ଭାତ କାଟିବନି, କ'ଣ କରିବନି, କାହ୍ନା ତୁ ଟିକେ ବଦଳେଇଲୁ ବଦଳେଇଲୁ, ଠେଙ୍ଗା ଫେଙ୍ଗା ଧରି ତଳେ କୃଷ୍ଣ ଟିକେ ହଲେଇଦେବ, ହଲେଇଦେଲା ମାନେ ହୋ ହା ହୋ ହା ହେବେ, ପୁଣି କୃଷ୍ଣ ହସିବେ। ସଖାମାନଙ୍କ ପାଖରେ ଅଲଗା, ଗୋପୀମାନଙ୍କ ପାଖରେ ସେ ଅଲଗା, ତାଙ୍କ ପାଖରେ କାରଣ ଗୋପୀମାନେ କେବେ ଏଭଳି ତାଙ୍କ ଯେତେ ଯେତେ ଅଛି ଯେତେ ଦିନ ଅଛି ଯେତେ ଦିନ ସେବା କରନ୍ତି ଗୋପୀମାନେ ଏ ସୁଖଟା ପାଇନଥିଲେ, କାରଣ ସବୁବେଳେ ଗୋଟେ ଶଙ୍କା ରୁହେ। କାହାର ଶଙ୍କା? ଗୁରୁଜନମାନଙ୍କର ଶଙ୍କା, କାଳେ ଆମକୁ ଦେଖିଦେବେ, କାମ ଜାଣିଦେବେ ଆମ ରଜର ବାଳିକା। ଆଉ ବେଶୀ ଚିନ୍ତା କରନ୍ତି କୃଷ୍ଣ, ଆମର କ'ଣ ବଦନାମ ହବ, ସମସ୍ତେ ଜାଣିଛନ୍ତି ଆମେ ହଉଛି କୃଷ୍ଣଙ୍କ ପାଇଁ ପାଗଳ, କିନ୍ତୁ ଦୋଷ କାହାର ହଉଛି? କୃଷ୍ଣଙ୍କୁ ଲମ୍ପଟ ବୋଲି କହୁଛନ୍ତି। ଜଣେ ଯିଏ ଯାହାକୁ ଭଲ ପାଏ ସେ ଭଲ, ଯିଏ ଯାହାକୁ ଭଲ ପାଉଛି ଯେମିତି ଭକ୍ତ ଭଗବାନଙ୍କୁ ଭଲ ପାଉଛି, ସେଥିପାଇଁ ସେ ଭଗବାନଙ୍କର ଅପରାଧରେ ସହିପାରିବ, ନିଜ ଜିନିଷକୁ ସେ ସହିନବ। ଗୋପୀମାନଙ୍କ ପାଇଁ ସବୁଠୁ ବଡ଼ କଷ୍ଟ ଥିଲା, ରାଧାରଣ ପାଇଁ ସବୁଠୁ ବଡ଼ କଷ୍ଟ ଥିଲା, ତାଙ୍କୁ ନିନ୍ଦା କରୁଥିଲେ ବଡ଼ ନାହିଁ, ନିନ୍ଦା କୃଷ୍ଣଙ୍କର ହଉଛି, ଏଇଟା ତାଙ୍କୁ ଦୁଃଖ ଲାଗୁଥିଲା। ଶାସ୍ତ୍ର ସୂକ୍ଷ୍ମ ମର୍ମ ସବୁ, ତେଣୁ ସାତ ଦିନ ଧରି କ'ଣ କରୁଥିଲେ ନା ଦର୍ଶନ ଆନନ୍ଦ ପାଉଥିଲେ, କିଏ କିଏ? ଉଭୟ ଉଭୟ, ତେଣୁ କ୍ଷୁଧା ତୃଷ୍ଣା ଏଇଟା ବାଧୁ ନଥିଲା, ଦର୍ଶନ ଏତେ ଆନନ୍ଦ ପାଉଥିଲେ। ଏମାନଙ୍କ ଆଗରୁ ଚିନ୍ତା ରହୁଥିଲା କାହାକୁ, ସବୁବେଳେ ଯଦି ଗୋପୀମାନେ ନିରନ୍ତର କୃଷ୍ଣଙ୍କୁ ଦର୍ଶନ କରୁଥିଲେ କେତେବେଳେ କେତେବେଳେ ସେବା ପାଇକି, କିନ୍ତୁ ସବୁବେଳେ ଭୟ କାହାର ରୁହେ? ଗୁରୁଜନମାନଙ୍କର ଭୟଟା ସବୁବେଳେ ରୁହେ, କାରଣ ଆମେ ଯୁବତୀ ଆମେ ଲିଗାଲି ଯାଉଛନ୍ତି, ଓଡ଼ିଆରେ ଇଂଲିଶରେ କୁହନ୍ତି ଲିଗାଲି ମ୍ୟାରେଜ୍ କରିନୁ, କ'ଣ ବୈଧ ଭାବରେ ବିବାହ ଆମେ ହେଇନୁ। ଯଦୁକ୍ତମ ବୈଷ୍ଣବେ, ବିଷ୍ଣୁ ପୁରାଣରେ ଯାହା କୁହାଯାଇଛି, ବ୍ରଜକବାସୀ ବି ହର୍ଷମ ବିସ୍ମିତ ବିସ୍ମିତାକ୍ଷି ନିରୀକ୍ଷିତମ, ବିଷ୍ଣୁ ପୁରାଣ ରାଣୀ ସଙ୍ଗେ ସଙ୍ଗେ ବିଶ୍ୱନାଥ ଠାକୁର ପୁରାଣ ଦେଲେ, ବ୍ରଜକବାସୀ ବି ହର୍ଷ ବିସ୍ମିତ 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 ଇକ୍ଷି ନିରୀକ୍ଷଣ ଇକ୍ଷ ନିରୀକ୍ଷଣ ନିରୀକ୍ଷିତମ। ବ୍ରଜବାସୀମାନଙ୍କୁ କୃଷ୍ଣ କେମିତି ଥିଲେ ନା, ସବୁବେଳେ ତାଙ୍କୁ ଚାହିଁକି ରହିଥିଲେ ଏବଂ ହର୍ଷରେ ପୁରା ନିରୀକ୍ଷଣ କରୁଥିଲେ, ପୁରା ଆନନ୍ଦରେ। କୃଷ୍ଣ ଯଦି ଦୁଃଖୀ ହେଇଯିବେ ସେ ସମୟରେ, ତାହେଲେ ବ୍ରଜବାସୀମାନଙ୍କର କ'ଣ ଅବସ୍ଥା ହବ? ଦୁଃଖୀ ହେଇଯିବେ, କୃଷ୍ଣ ଯଦି କହିବେ ହା ମୋତେ କାଟିଲାଣି କି କ'ଣ ହେଲାଣି, କୃଷ୍ଣ ଯଦି ଦୁଃଖୀ ହେଇଯିବେ, ବ୍ରଜବାସୀମାନେ ଦୁଃଖୀ ହେଇଯିବେ ନା? ଆମେ ଭଗବାନଙ୍କ କଥା ବେଶୀ ଚିନ୍ତା କରୁନି, ସାଧକ କ'ଣ, ସାଧକ କନିଷ୍ଠ ଅବସ୍ଥାରେ ସାଧକ କ'ଣ କରୁଛି, ସବୁବେଳେ ତାର ସୁଖ ଦୁଃଖ ନେଇକି ସିଏ ବ୍ୟସ୍ତ ନା ଆଉ। ଗୋଟେ ଭଲ କେମିତି ଖାଇବି, ଭଲ ପିଇବି, କେମିତି ଭଲ ରହିବି, ତାର କଥା ନା ଭଗବାନ କ'ଣ, ଭଗବାନଙ୍କ ଖାଲି ଅଙ୍କ ପଡ଼ିଲା ଭଳିଆ ଅଆ ଭଳିଆ ନା କ'ଣ ଅଶୁଭଳ, ଭଗବାନ କାମଟା କ'ଣ ଠିକାଦାର କୁହନ୍ତିନି ନା, ଠିକାଦାର ଯେମିତି କ'ଣ ଠିକାଦାର କ'ଣ କାମ, ଠିକାଦାର କାହିଁକି କୁହନ୍ତି, ତାର ଠିକା ନାହିଁ, ଠିକାଟା ମାରିଦେଇକି ମୋର ପଳେଇବାର, ମୋର ଲାଭ, ଠିକାଦାର ମାନେ ଖାଲି ପଳେଇବି ନାହିଁ, ଠିକାଦାର ମାନେ କ'ଣ କରିବ, କ'ଣ ବିନବ୍ରୁ ସିଏ ସେଇ ହିସାବରେ ମାରିବ, ତାକୁ ଦଉ ନା ସ୍କୋୟାର ଫୁଟଟା କେତେ କେତେ ପ୍ଲାଷ୍ଟର କରି, ଠିକାଦାର ବାସିଏ ଠିକାଦାର ମାନେ ଆଗ ଲାଭଟା ଦେଖି, ଗୋଟେ କନିଷ୍ଠ ସ୍ତରରେ ବା ଭକ୍ତିର ଯାହା କୁହନ୍ତି ମର୍ମ ଆମେ ନ ବୁଝିଲା ପର୍ଯ୍ୟନ୍ତ, ଗୁରୁ ବୈଷ୍ଣବଙ୍କ ଦୟାରୁ ହୃଦୟଙ୍ଗମ ନ ହେଲା ପର୍ଯ୍ୟନ୍ତ ଆମକୁ ଗୋଟେ ଠିକାଦାର ଭଳିଆ ଲାଗିବ, ଏଇଟା ମାନେ କାହାକୁ ସମାଲୋଚନା ସମସ୍ତେ ଏଇଟା ଲାଗିବ, କାରଣ ଆମେ ଦେହଧାରଣ ଯିବ ନା, ଭକ୍ତି ଗାଇଲା ମାନେ ତୁମକୁ ଏଇଟା ଲାଗିବ, ହେ ମୋର ଏଇଟା ହେଲାନି, ମୋର ଏଇଟା ଅସୁବିଧା ହେଲାନି, ତୁମର ଭଗବାନଙ୍କର କ'ଣ ହେଇଗଲା, ହଁ ମୁଁ ଏଇଟା କରିପାରେ, ଯାହା ହଉଛି ହଉ ମୋର ମୋର ଏଇଟା ଘରେ ଏମିତି କହିପାରିବ, କହିପାରିବନି, ଭଗବାନ କଥା ଆମର ସେଣ୍ଟର ବର୍ତ୍ତମାନ ଭଗବାନ ହେଇନାହାନ୍ତି, ଭଗବାନଙ୍କୁ ଆମେ ମୁଖ୍ୟ ଭୂମିକାରେ ଆମେ ରଖିନି ବର୍ତ୍ତମାନ, ପ୍ରୀତି ଭୂମିକାରେ ଦେବେ ସେଇଟା କୁହନ୍ତି ସବୁବେଳେ, ପ୍ରୀତି ଭୂମିକାରେ କୃଷ୍ଣ ରହିବେ, ପ୍ରତି ଭୂମିକାରେ ଦେହ ବି ରହିବନି, ଆଉ ସ୍ତ୍ରୀ ପୁତ୍ର କନ୍ୟା କ'ଣ ଧନ କ'ଣ, ପ୍ରୀତି ଭୂମିକା ଯୋଉ ଭଲ ପାଇବା ଭୂମିକାରେ କିଏ ରହିବେ, କୃଷ୍ଣ, ସେତିକି ଯଦି ହେଇଗଲା ତା ତୁମେ ଭକ୍ତ ହେଲା, ଆଉ ଭକ୍ତ କିଏ ପ୍ରୀତି ଭୂମିକାରେ କିଏ ମନ ଭିତରେ କୃଷ୍ଣଙ୍କୁ ରଖିପାରିବ, ସେଟା ଅସୁବିଧା ପ୍ରୋବ୍ଲେମଟା ସେଠି ତିଆରି ହେଉଛି, ଆଉ କ'ଣ ଆମର କ'ଣ ଠିକାଦାର ଭଳିଆ ଖାଲି କେମିତି କରିଦେଇକି ବଞ୍ଚିବାର ଅଛି, ମଣିଷ କ'ଣ ଚାହେଁ, ଭଗବାନଙ୍କୁ ଆଶ୍ରୟ କରି ଧର୍ମକୁ ଆଶ୍ରୟ କରି ମୋ ଜୀବନଟାକୁ ସୁଖରେ କଟେଇଦେବାର ଅଛି, ଏଇଟା 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 ହଉଛି ଆମେ କଷ୍ଟ ପାଉଛେ ଭଗବାନ ଡାକିଲେ ଟିକେ ସୁଖରେ, ଏଇଟା ଲକ୍ଷ୍ୟ, କିନ୍ତୁ ସୁଖ ମର୍ମଟା ବୁଝିବାକୁ ପଡ଼ିବ ନା, ପୁଣି କିଛି ଦିନ ଭକ୍ତି କଲାପରେ ତୁମକୁ କହିବାର ମୁଁ ଠାକୁର ଡାକିଲେ କାହିଁ ସୁଖ ମିଳିଲାନି, ଯେତିକି ସୁଖ ଆମର ଆମକୁ ମିଳିଯାଉଛି ବର୍ତ୍ତମାନ ଭକ୍ତି କରି, କ'ଣ ସେତିକି ଆମେ ସନ୍ତୁଷ୍ଟ କି ନା, ସମସ୍ୟା ନାହିଁ କି, ଆମେ ତ ପୁଣି ବିଚାର କରିବା ଦରକାର, ଭକ୍ତିର ମର୍ମ ମୁଖ୍ୟ ଯୋଉ ଲକ୍ଷ୍ୟ ହେଲା କେମିତି କୃଷ୍ଣଙ୍କୁ ସୁଖୀ କରିବା, ଆଉ ଭଗବାନଙ୍କୁ ଆମେ ଯେଉଁ ପରିମାଣରେ ସୁଖୀ ସୁଖୀ ରଖିବା ବା ପ୍ରୀତି କରିବା, ତାଙ୍କୁ ତାଙ୍କୁ ଭଲ ପାଇବା, ସେଇ ପରିମାଣରେ ଭଗବାନ ଆମକୁ ଭଲ ପାଇବେ, ପରମାତ୍ମା ଦେଲେ ପ୍ରସନ୍ନ ହେଇଯିବ ଆତ୍ମା ଅଟୋମେଟିକ, ଆମେ ଆମେ ଓଲଟା ଚାହୁଁଛେ ମୋର କାମଟା, ଆଉ ଇଏ ସବୁ କ'ଣ ଠିକାଦାରିଆ କାମ, ଲୋକ କୁହନ୍ତି ଭଡ଼ାଟିଆ କି ନେଇ, କେତେଟା ଶବ୍ଦ ଓଡ଼ିଆରେ ଅଛି ତାର ବହୁତ ମିନିଂଫୁଲ, ଏଗୁଡ଼ା ମୁଁ ଲଗାଏ ସବୁବେଳେ, ସବୁବେଳେ ମୁଁ ଜଜ୍ କରେ, ଆମେ 25 ବର୍ଷ ମାଟି ହାଣି ହାଣି ମଣିଷ ହେଇଛୁ, ଆମେ ଯେଉଁ ସ୍ଥିତିରେ ରହିଲେ ବି ଆମ ଗୁରୁଦେବ ଆମକୁ ଶିଖିଦିଏ, ଆଖି ଖୋଲି ଦେଇଯାଇଛନ୍ତି ଭଗବାନଙ୍କ ସେବାଟା କ'ଣ, ଭଜନ ଆଉ କ'ଣ, ଭଜନ ଆମେ କ'ଣ ଜାଣିଛୁ ନ ଜାଣିଛୁ, କିନ୍ତୁ ଏଇ ସେବାଟାକୁ ଆମକୁ ଶିଖି ଦେଇଯାଇଛନ୍ତି, ଠେଙ୍ଗାବାଡ଼ି ଧରିକି କଥା ବି କହିବାକୁ ଦେବେ ନାଇଁ, ଏଇଟା ଭଗବାନଙ୍କ ଜାଗା, କାହିଁକି ଅଳିଆ ପଡ଼ିଲା ଉଠା, ଏଇଟା ତୁମର କାମ, ଆମର କ'ଣ ସକାଳ ଥରେ ଝାଡ଼ୁ ବାଡ଼ିଦେଲ ତାପରେ ସନ୍ଧ୍ୟାକୁ, ମଝିରେ ଯଦି ପତ୍ର ପଇଲା କିଏ ଦାୟୀ, କିରେ ସୁବଳ କିଏ ଦାୟୀ, ଆ ପଡ଼ିଛି ତ ପଡ଼ିଛି, ଆଉ ମୋର ଝିଅ ପକେଇଲା, ମୁଁ ତୋର ସେ ଆମେ ନୂଆ ନୂଆଟି ଉଠିଥାଏ, ଦେଖ ଶାସନ କେମିତିକା, ସେବା କେମିତିକା, ଦୃଷ୍ଟି କେମିତିକା, ସେସବୁ କାହିଁ, ସେଟା କଥା କହିଲେ ବି ବର୍ତ୍ତମାନ ଲୋକ ଓଲଟା ଭାବି, ତୁମେ ଯାହା କହିବ ସେ ଖରାପ ଭାବି, କ'ଣ ମହାରାଜ ଏମିତି କଥା ଆଶା କରୁଛି, ତୋତେ ଭୟ ଲାଗୁଛି କାହା କହିବା ପାଇଁ, କିଛି ମୁଖ ବନ୍ଦ କରିକି ନିଜ ଭଜନ କରିବାର ଅଛି, ସେତେବେଳେ ଆମର ଏ ଯୋଉ ପ୍ରସାଦ ପାଇବେ, ପ୍ରସାଦ ପାଇଲେ ପତ୍ର ଆମେ ଉଠେଇବୁ, ସେତେବେଳେ 150 ବିଦେଶୀମାନେ ଥାନ୍ତି, ସବୁ ଥାନ୍ତି, ସବୁ ବଡ଼ ବଡ଼ ଡ୍ରମ୍, ବଡ଼ ବଡ଼ ଡ୍ରମ୍ରେ ସବୁ ପତ୍ର ପକା ହବ, ତଳେ ରଖିଲେ କୁକୁର ଗଡ଼େଇବ, ଉପରେ ରଖିଲେ କୁଆ ପତ୍ର ଖସିବ, କୁଆଡ଼େ ମରିବୁ, ତଳେ ତଳେ କିଛି ଦିନ ରଖିଲୁ, ତଳେ କିଛି ଦିନ ରଖିଲେ ଭୋରୁ ଉଠିଲେ କୁକୁର ସବୁ ଗଡ଼େଇ ଖାଇକି ସବୁ ଏପଟ ସେପଟ, ସେତେବେଳେ ତାର ବାଡ଼ି ନଥାଏ, ଗୁରୁଦେବ ମୋର ପଇସା ନଥାଏ, ପାନୀୟ ମସିହାରେ ଆମେ ଯେତେବେଳେ ଜଏନ୍ କଲୁ, କୁକୁର ବସି କ'ଣ କରିବ, ରାତି ମାନ କୁକୁର ଘୁଷୁରୀ ମାଡ ଗୋଳ ଲାଗି ସେ ଡ୍ରମ୍କୁ ଫଟେଇବେ, ପ୍ରେସିଡେଣ୍ଟ ଆସିବ ଆମ ଉପରେ ପାହାଡ଼ ଲଗେଇବେ, କିରେ କ'ଣ ସେ ଫାଟୁଛି କାହିଁକି, ଇଏ ହେଉଛି କାହିଁକି, ତା ଭିତରେ ପଥର ରଖିବୁ, କେତେ ପ୍ଲାନ୍ କଲେ କୁକୁରକୁ ପାରିବ, ତୁମେ ଦୁଇ ଦିନ ମିଶିକି ତା ଭିତରେ ପଶିବି, ଆଉ ପଥରକୁ ଖେଳିକି ଏପଟ ସେପଟ କଲେ ତୁମେ ସକାଳୁ ଉଠିକି ପୁଣି ଲୁଗା ପାଲଟିକି ଗାଧୋଇ ଦିଅ ମଙ୍ଗଳାରତୀ ଆସିବ, ପୁଣି ଲୁଗା ପାଲଟିକି ତାକୁ ସବୁ ସଫା ସଫି କର, ପୋଛାପୋଛି କର, ତାର କ'ଣ କରିବ, ବଡ଼ ଅସୁବିଧା ହେଲା, ସେଠୁ ଆମର ଯତେନ୍ଦ୍ର ମହାରାଜ ଥାନ୍ତି ପ୍ରେସିଡେଣ୍ଟ, ତାଙ୍କୁ ଆଗକୁ ଗଲୁ, ଆଜ୍ଞା ଗୋଟେ ଷ୍ଟାଣ୍ଡ ଫାଣ୍ଡ ଟିକେ କରିଦିଅନ୍ତୁ, ଉପରେ ଟିକେ ରଖିବୁ, ଆଜ୍ଞା କୁକୁର କବଳରୁ ଟିକେ କେମିତି ବଞ୍ଚ, ସଫା ନ ହେଲା ମାନେ ଖବର ଟେବୁଲ କବାଟ ତୁମ କାନକୁ ଧରିବ, ଗୁରୁଦେବଙ୍କ କତି ଗଲା ମାନେ ତୁମକୁ ସାଙ୍ଗେ ସାଙ୍ଗେ ମନ୍ଦିର ବାହାର କରିଦେବେ, ବର୍ତ୍ତମାନ କହୁଛ ଇସ୍କନ, ଆମେ ଇସ୍କନ ରହିଛୁ, ସେତେବେଳେ ଇସ୍କନ କିଛି କହିପାରିବନି, ତୁମେ ଆମେ ଗୁରୁଙ୍କ ଆଶ୍ରୟ କରି ରହିଥିଲୁ, ଆମେ କୋଉ ସେଣ୍ଟର ଜାଣିନୁ, କିଛି ଜାଣିନୁ, ବର୍ତ୍ତମାନ ଆଜି କାହାକୁ କହିବି ସେ ୱେଡ଼ିଂ ଧରି ତୁମ ଆଖି ଆଗରେ କହ ନହ ମଠ ନାହିଁ ନା କ'ଣ କି କି କେଉଁ ଶାସନ ହେବାକୁ ଆସିଛୁ ନା କୋଉ ଭକ୍ତି କ'ଣ ଶିଖିଛନ୍ତି ନା କେଉଁଠି କ'ଣ ଏଇ ତ କେଉଁଠି ଭାବୁଛନ୍ତି ଏଇଟା ସବୁ ହେଇକି ରହିଛି ଆମେ ଆସିଲୁ ଏଇଟା ଗୋଟେ ସୋସାଇଟି ଆଉ ସଂଘରେ ଆମେ ଜଏନ୍ କଲୁ ଅଫିସରେ ବି ଜଏନ୍ କରିବା କଥା ଆଉ ଟାଟା କମ୍ପାନୀରେ ଜଏନ୍ କଲା ଭଳିଆ ଆଉ କୁହାକୁହି କଲୁ କଲୁ କରି ଗୋଟେ ଷ୍ଟାଣ୍ଡ ବନେଇଲୁ ସେ କାଠ ମିସ୍ତ୍ରୀ ଥାଏ ତାକୁ କହିକି ଗୋଟେ ଷ୍ଟାଣ୍ଡ ବନେଇଦେଲୁ ଷ୍ଟାଣ୍ଡ ବନେଇ ଦେଲେ କୁକୁର ଉତ୍ପାଦ ସିନା ଗଲା କୁଆ ଉତ୍ପାଦ ବଢିଲା କୁକୁରଟା ରାତିରେ ପକାଉଥିଲା କୁଆ କ'ଣ କରିବ ଦିନ ଦଶଟାରେ ପତ୍ର ପକେଇଲେ ଆମେ କ'ଣ କରିବୁ ଦଶଟାରେ ନଅଟା ଦଶଟା ବେଳକୁ ପ୍ରସାଦ ପାଇଦେଲେ ସେଟାକୁ ଚାରିଟା ବେଳକୁ ଏକା ସାଙ୍ଗରେ ପଇସା ହେଲେ ପାଞ୍ଚଟା ବେଳକୁ ପକେଇକି ଆମେ ଗାଧେଇକି ଯିବୁ କେଉଁଠିକି ସନ୍ଧ୍ୟାରେ ଦୁଇଟା ପତ୍ରକୁ ଏକାଥରେ ପକେଇବୁ ନା କେତେଥର ଆପଣ ପତ୍ର ପକେଇବାକୁ ହେଲେ ଲୁଗା ପାଲଟିବାକୁ ପଡିବ ଆଉ ଦଶଟା ବେଳେ କ'ଣ ପ୍ରସାଦ ପାଉଥିବେ ଏଗାରଟା ବାରଟା ହେଇଯିବ ଡ୍ରମ୍ ଏକାଥରେ ଡ୍ରମ୍ ଭୁଲ ହେଇଯିବ ନେଇକି ପପାଡ଼ିବୁ ସେପଟେ ଏବେ ବର୍ତ୍ତମାନ ଯେଉଁଟା ଏଣ୍ଟ୍ରି ପଛପଟେ ଏଣ୍ଟ୍ରି ଗେଟ୍ ହେଇ ସେବାଡ଼ି ସେଠି ପପାଡ଼ି ଆରେ କ'ଣ କରିବୁ କୁଆ ଗୁଡ଼ାକ ତାଙ୍କର କ'ଣ କରିବେ ତାର ସେ ଖାଇକି ସେ ପତ୍ରରୁ କ'ଣ କରିବେ ତାର ଖାଇଲୁ ଭାଇ ତା ଭିତରେ ଖାଅ ସେ ପତ୍ରକୁ ଆଣିକି ବାହାରେ ସେ ପକେଇ ଆଉ ଚାରିଟା ବେଳେ ଗୁରୁଦେବ ଆସିବେ ଆଉ ବେଳ ଖରାପ ଆଉ ଗୁରୁ ଦେଖିବେ କିରେ ଏଇ ପତ୍ର କିଏ ପକେଇଛି ଏଠି ପତ୍ର କାହିଁ ପଡ଼ିଛି ଏଠି ଅପରିଷ୍କାର କହିଛି ଭଗବାନଙ୍କ ଜାଗା ନା ପ୍ରଭୁଙ୍କର ଜାଗା ତାଙ୍କ ଦୃଷ୍ଟିଟା ନା ଆଉ ଆଉ ମଠଟା କ'ଣ ଆମର ଏଟା ଗୋଟେ ଆମର ସେଟପୁରରେ ଭଡ଼ାଟିଆ ବର୍ତ୍ତମାନ ମଠ ଯିଏ ରହୁଛି ହଉଛି ଏଟା ଭଡ଼ାଟିଆ ଯିଏ ମଠ କରିଛି ସିଏ ଆଉ ଯିଏ ମଠ କରିଛି ତାର ମଠ ତୁମେ କ'ଣ ପାଇବ ସିଏ ଭକ୍ତି ପାଇବ ତୁମେ କ'ଣ ପାଇବ ତୁମେ ପ୍ରସାଦ ପାଇଲ ସେବା କଲ ତୁମ ଭକ୍ତିରେ ତୁମର ଭଡ଼ାରେ ଚାଲିଗଲା ଏଟା ଭଗବାନଙ୍କର ପ୍ରଭୁପାଦଙ୍କର ଗୁରୁ ବୈଷ୍ଣବଙ୍କର କୃଷ୍ଣଙ୍କର ଏଟା ଘର ଏଇ ଦୃଷ୍ଟି ନା ଗୁରୁଦେବ କହିଲେ କିଏ ପିଲା ସିଏ ମୋର ସେ ନୂଆ ନୂଆ ଭକ୍ତ ଥାଏ ମୁଁ ଖାଲି ଶୁଣେ ଇଂଲିଶରେ କ'ଣ ଗୁରୁଦେବ କହୁଛନ୍ତି କାରଣ ଗୁରୁଦେବ ଓଡ଼ିଆ ଲୋକଙ୍କୁ ବେଶୀ କଥା ଆଶା କରନ୍ତିନି ଓଡ଼ିଆ ଲୋକଗୁଡ଼ାକ ବେଶୀ ଶୁଣିବାର ନାହିଁ ତାର ତ ଏହୋ ଆଲା ଖୁଟର କାଟର ୟା ପଛରେ ଲାଗେ ତା ପଛରେ ଲାଗେ ଓଡ଼ିଆ ଲୋକଗୁଡ଼ାକ ଗୁରୁଦେବ ବେଶୀ ଓଡ଼ିଆ ଲୋକ କିଛି କୁହନ୍ତି କାରଣ ଇନକ୍ୟୁଜିଟିଭ୍ ନେଚର ବି ନାହିଁ ଶୁଣିବା ପାଇଁ ଗୋଟେ ଇଚ୍ଛା ନାହିଁ ତାହେଲେ ବେଶୀ କିଛି କହିବେନି ଯିଏ ପଚାରନ୍ତି କହିବେ ନା ଆମକର ଆଉ ବିଦେଶୀ ଲୋକମାନଙ୍କର ଗୋଟେ ଭଲ ଗୁଣ ହେଲା ସେଟା ସେ ପଚାରିକି ବୁଝିବେ ଜାଣିବେ ଜାଣନ୍ତି ସେ ବହୁତ କୋଶ୍ଚିନ୍ ସବୁବେଳେ ପଚାରନ୍ତି ଗୁରୁଦେବ ଘଣ୍ଟେ ବାହାରିବେ ଚାରିଟାରୁ ପାଞ୍ଚଟା ଘଣ୍ଟେ ବାହାରିବେ ତାପରେ ଦର୍ଶନ ଟାଇପ୍ ତାପରେ ଭିତରକୁ ଯିବେ ପୁଣି ହେଲେ ମୁଁ ତା ପଛେ ପଛେ ବୁଲେ ଆଉ ମୋ ବେଳେ ଖରାପ ସେଦିନେ ମୁଁ ସେଦିନ ଠିଆ ହେଇଛି ପଛରେ ପଚାରିଲେ କିରେ ଏଇ ପତ୍ର କିଏ 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 ଡ୍ରମ୍ ଉଠଉଛି କିଏ କହିଦେଲେ ମତେ ଆଜ୍ଞା କହିଲେ ଇଏ ପିଇଲା ଆଉ ମୋ ବେଳେ ଖରାପ ମୁଁ ଆଉ କାହିଁକି ଏଟା ପଡ଼ିଛି ନା ଆଜ୍ଞା କୁଆ କୁଆଡ଼ କୁଆ ମୁଁ କହିପାରୁନି ତୁମର କାମ ହେଲା ମନ୍ଦିର ପରିଷ୍କାର ରହିବ ପତ୍ର ତଳେ ପଡ଼ିବନି କେତେବେଳେ କୁଆ ପକାଉ କୁକୁର ପକାଉ ସବୁବେଳେ ପରିଷ୍କାର ତୁମେ ଏକ୍ସପ୍ଲାନେସନ୍ କରିପାରିବନି ବର୍ତ୍ତମାନ ଲୋକ ବୁଝେଇକି ତୁମକୁ ଛାଡ଼ିଦେବେ ତୁ ପଚାରେ କାହିଁକି ବିଧି ହେଲା ସେ ତୁମକୁ ବୁଝେଇକି ତୁମ ମୁଣ୍ଡକୁ ୱାସ୍ କରି ଛାଡ଼ିଦେଉଛନ୍ତି ତୁମେ ସେଠି କ'ଣ ଚୁପକୁଣି ବସିବା ସତରେ ମୁଁ ବୋକା କାହା କ'ଣ କହିବି ତୁମେ ତ ମନ୍ଦିର ଚଳିବାର ଅଛି ନା ସେ ଦୁନିଆ ଏକ୍ସପ୍ଲାନ ନାଇଁ ନାଇଁ ତୁମେ କିଛି ବୁଝେଇବା ଦରକାର ନାହିଁ ମୁଁ କହିବା ପାଇଁ ଯାଉଥିଲି ଗୁରୁଦେବ ଏମିତି ପତ୍ର କୁଆ ଗୁଡ଼ାକ ତୁମର ସେବା ଏଟା ଦୁଇ ପଦ ବେଶୀ କଥା ନାହିଁ ଏଟା ତୁମର ସେବା ସବୁବେଳେ ପରିଷ୍କାର ରହିବ ଦସ୍ତର କୁଆ ପକେଇଲେ ବି ତାକୁ ଦସ୍ତର ଉଠେଇବ ଦସ୍ତର ଯଦି ପକେଇବେ ଦସ୍ତର ଲୁଗା ବାଲ୍ଟିକୁ ଉଠେଇବ ପାଟି ମନ୍ଦା ଆଉ ସେଦିନ ଜଗିକି ବସିବୁ ଆଉ ଜଗିକି ବସିବୁ କ'ଣ କରିବୁ ଆଉ ପାଞ୍ଚଟା ବେଳେ ପୁଣି ଖାଇସାରେ ପୁଣି ଆଉଥରେ ଲୁଗା ପାଲ୍ଟେ ପୁଣି ଦୌଡ଼ିକି ନେଇ ଫୋପାଡ଼ି ପୁଣି ଆଉଥରେ ଗାଧିକି ପୁଣି ମନ୍ଦିରକୁ ଯା ଏଇସବୁ ଶାସନ ଭିତରେ ଆମେ ଚଳିଛୁ ଜୀବନଟା ଆମର ଏଭଳି ଶାସନ ଭିତରେ ଯାଇଛି ପଦେ କଥା ଆମେ କେବେ କହିପାରୁନୁ କାହିଁକି ନା ଆମକୁ ସେଇ ସେଇ ଭାବଟା ଯୋଉ ସେ ଭାବଟା ଆମକୁ ସବୁବେଳେ ବର୍ତ୍ତମାନ ସୁଦ୍ଧା ହୃଦୟରେ ଲାଗୁଛି ଭଗବାନ ପାଇବେ କି ନାହିଁ କିନ୍ତୁ ଗୁରୁଦେବ କହିଛନ୍ତି ଏଟା ସେବା ଏସବୁ ଭଗବାନଙ୍କର ସେବା ନିରନ୍ତର ସେବା କରିଯାଅ ସେବା କରିଯାଅ ଆମେ ଆମକୁ ତ ସେଟା ଦେଖାଯାଉଛି ଆଉ ଆମେ ଏଇଟାକୁ ହିଁ ଭଜନ ବୋଲି ଜାଣିଛୁ ଗୁରୁଦେବ କହିଛନ୍ତି ନା ତୁମେ ସେବା କର ଆମେ ଆଉ କିଛି ଅଧିକା କଥା କିଛି ଆଉ ଯାହା ଆମେ ପ୍ରାପ୍ତ ହେଇଛୁ ଏଇ ସେବା ଜୀବନରେ ଆଉ କିଛି ଆଉ କ'ଣ ଆମର ଗୋଟେ ସ୍ୱତନ୍ତ୍ର ଯେଉଁ ଲୋକ ଭାବୁଛନ୍ତି ଆମେ ବହୁତ ପ୍ରବଚନ ଦେଉଛୁ ବହୁତ କିଛି ବିଦେଶ ଯାଉଛୁ ବହୁତ କିଛି କିଛି ଯୋଜନା ଆମ ଜୀବନରେ ନାହିଁ ଆଜି ପର୍ଯ୍ୟନ୍ତ ବି ନାହିଁ କାଲି ବି କ'ଣ ଭାବେ କହିପାରିବୁ ଆମ ଲାଇଫରେ ଯେ ଆମେ ଯେ ଜଣେ ଶୁଦ୍ଧ ଭକ୍ତ ଏଭଳି ଆମେ କେବେ ବିଚାର କରିନୁ କେବଳ ଆମେ ସେତିକି ଜାଣିଛୁ ଗୁରୁ ଆମକୁ କହିଛନ୍ତି ସେବା କର ତାଙ୍କର ବିଗ୍ରହ ତାଙ୍କର ଚରଣ ପ୍ରଭୁପାଦଙ୍କର ଆଶ୍ରୟ ଆଉ ଗୁରୁଦେବ ଗୋଟିଏ ଜିନିଷ ଆମକୁ ଶିଖି ଦେଇଯାଇଛନ୍ତି ଯେ ପ୍ରଭୁପାଦ ହେଉଛନ୍ତି ଏ ଜଗତର ନୁହନ୍ତି ସେ ହେଉଛନ୍ତି ସେ ଜଗତର ଲୋକ ସେଥିପାଇଁ ଆମେ କେତେ କ'ଣ ହେଲେ ବି ମୁଣ୍ଡ ଗୁଞ୍ଜି ସବୁ ସହିବାକୁ ପଡ଼େ ସାଧାରଣ ଭକ୍ତ ବି ଯେ କ'ଣ କହିଲେ ଆମ ମୁଣ୍ଡ ବୁଞ୍ଚି ସହିବାକୁ ପଡ଼େ। ଯାହାର ପ୍ରତିବାଦ ଆମେ କରିପାରିବୁ, ସମାଜ ଦ୍ୱାରା କରିପାରିବୁ, ସବୁକିଛି କରିପାରିବୁ, କିନ୍ତୁ କରିବୁନୁ। କାହିଁକି? ଆମ ଗୁରୁଦେବ କହିଛନ୍ତି ନାଇଁ, ପ୍ରଭୁପାଦ ସେ ଜଗତର ଲୋକ, ସେ ଜଣେ ସତ୍ୟବେଶ ଅବତାର। ଆମ ଗୁରୁଙ୍କ ବାକ୍ୟରେ ଆମର ବିଶ୍ୱାସ, ପ୍ରଭୁପାଦଙ୍କର ହେଉଛନ୍ତି ଇସ୍କନ, ତାଙ୍କ ଘର ଏଇଟା। କିଏ କ'ଣ କହିଲେ ଆମକୁ ସହି ରହିବାକୁ ପଡ଼ିବ, ଯେତେବେଳେ ନ ସହି ପାରିବେ ପାଟି ବନ୍ଦ କରିବେ, କିନ୍ତୁ ତାଙ୍କ ଇସ୍କନ ବିଷୟରେ ଆମେ କିଛି କହିପାରିବୁ। କାରଣ ଆମ ଗୁରୁ ଆମକୁ କହିଦେଇକି ଯାଇଛନ୍ତି, ସେ ସିଦ୍ଧ ପୁରୁଷ, ତାଙ୍କ ଗୁରୁଙ୍କୁ ସେ ଜାଣିଛନ୍ତି, ସେ ସଜଗତର ଲୋକ। ଜୀବନରେ ଆମେ ଆମେ ଆମର ଯଦି ଏଇ ସେବାନନ୍ଦ ଭଗବାନଙ୍କୁ ଯୋଉ ସେବା କରିକି ସୁଖ ଦେବା, ଏଇଟା ହେଉଛି ଭକ୍ତିର। ଜୀବନର ସମସ୍ୟା, ସମସ୍ତ ସମସ୍ୟାର ସମାଧାନ ହେଉଛି କେବଳ ଏଇଠି ଗୋଟିଏ ଉପାୟରେ, କିଭଳି ଭଗବାନଙ୍କୁ ଆମେ ଭଲ ପାଉଛେ, ସେଇଟା ଭଗବାନ ଆମ ହୃଦୟ ଭିତରେ ଅଛନ୍ତି ନା, ଜାଣୁଛନ୍ତି। ସେଇ ହିସାବରେ ସେ ଆମକୁ ସୁରକ୍ଷା ଦେବେ। କୃଷ୍ଣ ଏଇ ଶ୍ଳୋକ ଲେଖିଛନ୍ତି, ଏଇ ଟୀକାରେ ଲେଖିଛନ୍ତି, କୃଷ୍ଣ ଅତ୍ର ସର୍ବ ଅଭିମୁଖ ବଭୁବ ଇତି ବୁଦ୍ଧ। କୃଷ୍ଣ ବିଶ୍ୱନାଥ ଚକଠାକୁ ଲେଖୁଛନ୍ତି, ଏଥିରୁ ଜଣାପଡ଼ୁଛି କୃଷ୍ଣ ସବୁ ଅଭିମୁଖ ହେଇଥିଲେ, ଏଥିରୁ ଜଣାପଡ଼ୁଛି। କାହିଁକି ସମସ୍ତେ କେତେ ବଜ ବ୍ରଜବାସୀ ଥିଲେ, ଯଦି କୃଷ୍ଣ ଗୋବର୍ଦ୍ଧନ ଧରିଥିଲେ ତାହେଲେ କୁଆଡ଼ୁ ଚାହିଁଥିବେ, ଗୋଟିଏ ମୁଖକୁ ଚାହିଁଥିବେ ନା ଆଉ ନା, ସମସ୍ତେ କୃଷ୍ଣଙ୍କ ମୁଖରେ ଥିଲେ, ଚାରିଆଡ଼େ ଥିଲେ। ତାହେଲେ କୃଷ୍ଣ ସମସ୍ତଙ୍କ ମୁଖ, ସମସ୍ତେ କୃଷ୍ଣଙ୍କର ମୁଖକୁ ଦେଖି ଆନନ୍ଦିତ ହେଉଛନ୍ତି, ଆଉ କୃଷ୍ଣ ସମସ୍ତଙ୍କର ମୁଖକୁ ଦେଖିକି ଆନନ୍ଦ ହେଉଛନ୍ତି। ଏଇ ଦୁଇଟା ଆନନ୍ଦରେ ସେମାନେ ବିସ୍ମରଣ ହେଇଗଲେ, କ'ଣ ସାତ ଦିନର କ୍ଷୁଦା ତୃଷ୍ଣା ବାଧିଲା। ତେଣୁ କୃଷ୍ଣଙ୍କର ଏଇଟା କ'ଣ, ଇଏ ବି ଗୋଟେ ବିଶ୍ୱରୂପ, ଭଗବାନ କୃଷ୍ଣ ଇଏ ବି ଗୋଟେ ବିଶ୍ୱରୂପ ଭଳି ସବୁ ସର୍ବତ୍ର, ଯେମିତି ବ୍ରହ୍ମା ବି ମନ ଗୋଟେ ସବୁଆଡେ ମୁଖ କରିଥିଲେ, ଏଠି ବି ସେ ଗୋଟେ ସବୁଆଡେ ମୁଖ କରିଛନ୍ତି, ଏଥିରେ ବୁଝିବାକୁ ପଡ଼ିବ। ବ୍ରଜବାସୀମାନେ ସେ ଭଗବାନଙ୍କର ମୁଖକୁ ଦର୍ଶନ କରିକି ଭୁଲି ଯାଇଛନ୍ତି, ସବୁ ଭୁଲି ଯାଇଛନ୍ତି। ଆଉ କୃଷ୍ଣ ବି ବିଭିନ୍ନ ବିଭିନ୍ନ ଭକ୍ତମାନଙ୍କ ସହ, ବିଭିନ୍ନ ରସର ଭକ୍ତମାନଙ୍କର ତାଙ୍କର ମୁଖକୁ ଅବଲୋକନ କରିକି ସେ ରସ ଆସ୍ୱାଦନ କରିଛନ୍ତି, ରସ ଆସ୍ୱାଦନ କରିଛନ୍ତି। ଅତ୍ର ଶ୍ରୀକୃଷ୍ଣ ସୌନ୍ଦର୍ଯ୍ୟ ଲାବଣ୍ୟ ପିୟୁଷ ପାନେନ ବ୍ରଜୌକସ ପ୍ରେୟସୀ ସୌନ୍ଦର୍ଯ୍ୟାଦି ତତ୍ ପାନେନ କୃଷ୍ଣସ୍ୟ ଚ କ୍ଷୁଦାଦି ବିଗ ଲାଇଟ ଆଣିବ କ୍ଷୁଦାଦି ବିଗ ମୋହ ଅଭବତ ଇତିହି। ଆଚ୍ଛା, ଅତ୍ର ଶ୍ରୀକୃଷ୍ଣ ସୌନ୍ଦର୍ଯ୍ୟ ଲାବଣ୍ୟ ପିୟୁଷ ପାନେନ ବ୍ରଜକସା, ବ୍ରଜବାସୀମାନଙ୍କର ପ୍ରଶ୍ନ ଆସୁଛି, ବିଶ୍ୱନାଥ ଠାକୁର ପ୍ରଶ୍ନ କରୁଛନ୍ତି, ଆଚ୍ଛା ବ୍ରଜବାସୀମାନେ କ୍ଷୁଦା ତୃଷ୍ଣା କେମିତି ଭୁଲିଗଲେ, ନା ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟ ପାନ କରିକି, ତା ମାନେ ଭଗବାନ ଶ୍ରୀକୃଷ୍ଣ ସର୍ବ ଅଭିମୁଖ ହେଇଛନ୍ତି, ସବୁଆଡେ ମୁଖ କରିଛନ୍ତି, ଆଉ ତାଙ୍କର ମାଧୁର୍ଯ୍ୟକୁ ବର୍ଦ୍ଧିତ କରିଛନ୍ତି। ସୁଖ ଭଗବାନ ହିଁ ଦେଇପାରିବେ, କୃଷ୍ଣ ହିଁ ଦେଇପାରିବେ। ଏ ଯେଉଁ କୃଷ୍ଣ କୈନ୍ଦ୍ରିକ ଜୀବନ, ଜୀବନଟା ଯେଉଁ ଭଗବାନଙ୍କୁ ଅର୍ପଣ କରିବା, ଗୋଟେ ଅଲଗା ଜିନିଷ। ଏତେ ନିଜର ବୋଲି ଆଉ କାଲି ପଡ଼ିଥିଲା ନା ସେ କଥା, ଆମେ ଆଉ ପ୍ରାଇଭେସି, ପ୍ରାଇଭେଟ ଲାଇଫ ବା ପ୍ରାଇଭେସି କିଛି ରଖିବା ପାଇଁ ଆମେ ଯେଉଁ ଚାହୁଁଛୁ ସେଟା ହବନି। କୃଷ୍ଣଙ୍କୁ ଯେଉଁ ଭଲ ପାଇବା ଜିନିଷଟା ସେଥିରେ କେବଳ ମୁଣ୍ଡରେ ଗୋଟେ ଚିନ୍ତା, ଯାହା ବାବା କୁହନ୍ତି ମୁଣ୍ଡରେ ଗୋଟେ ଜିନିଷ ସବୁବେଳେ ରହିଲା, କିଏ ଗୁରୁ ଆଉ କୃଷ୍ଣ, ତାଙ୍କର ସୁଖ, ତାଙ୍କର ସେବା, ତାଙ୍କର ଏଇଟା ତ ଜୀବନ, ଆଉ ଆଉ କ'ଣ, ତାଙ୍କ ପାଇଁ ମୁଁ ଆଜି କ'ଣ କଲି, ତାଙ୍କ ପାଇଁ ମୋର କ'ଣ କରିବାର ଅଛି, ଯୋଜନାଟା ଗୋଟେ ସଂସାର ଲୋକ, ତା ଯୋଜନାଟା କ'ଣ, ଗୋଟେ ସଂସାର ଲୋକର ଯୋଜନାଟା କ'ଣ, ତାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେମିତି ମୋର ପିଲା ଛୁଆ ଭଲ ରହିବେ, କିଏ କେମିତି କ'ଣ ରହିବ, ତାର ସକାଳୁ ତାର ଘର ଯୋଜନାଟା ନା ଆଉ କିଛି ଯୋଜନା ଅଛି, ତାର ସବୁବେଳେ ସେଇ ଯୋଜନାଟା। ସେଭଳି ଜଣେ ଭକ୍ତର ଯିଏ ପ୍ରକୃତରେ ଭଗବାନଙ୍କୁ ଭଲ ପାଉଛି, ତାର ଯୋଜନା କ'ଣ, ସେ କୃଷ୍ଣଙ୍କ ପାଇଁ ତା ଯୋଜନା, ନିଜର ନାହିଁ। ଆମ ଜୀବନର, ଭକ୍ତ ଜୀବନର ସମସ୍ୟା ହେଉଛି ସେ ଯେତେ ନିଜ କେନ୍ଦ୍ରିକ ଜୀବନ, ସ୍ୱକେନ୍ଦ୍ରିକ ଜୀବନ ଯାପନ କଲା, ନିଜ କଥାରେ ସବୁବେଳେ ଚିନ୍ତା କଲା, ନିଜର ନିଜ ବିଷୟରେ ଚିନ୍ତା କଲା, ନାହିଁ ସେଟା ହବନି, ସେଟା ନାହିଁ। ଶାସ୍ତ୍ରକୁ ଆଣିକି ନିଜ ଜୀବନରେ ସବୁବେଳେ ତୁମେ ପକେଇ ପାରିବନି, ଶାସ୍ତ୍ରର ଅର୍ଥ କେବଳ ଗୁରୁ ଜାଣନ୍ତି, ଶାସ୍ତ୍ର କି ପଢ଼ିକି ବୁଝିନି, କି ତୁମେ ଶୁଣିଦେଲେ ବି ତ ଭାବନି ମୁଁ ଏଇଟା ଶୁଣିଦେଲେ ମୁଁ ବୁଝିଗଲି, ନାଇଁ ନାଇଁ ତୁମେ ବୁଝିନ, ତୁମେ ବୁଝିନ। ଶାସ୍ତ୍ର ତାପରେ ହେଉଛନ୍ତି ଗୁରୁ, ଯେପର୍ଯ୍ୟନ୍ତ ଗୁରୁଙ୍କର କୃପାରୁ ଜଣେ ଶାସ୍ତ୍ରକୁ ବୁଝିବେ, ତୁମର ଜ୍ଞାନ ଗରିମା ଦ୍ୱାରା ତୁମକୁ ଶୁଣିଦେଲ, କିଛି ପଢ଼ିଦେଲ, କିଛି କହିଦେଲ, ତୁମେ ଭାବିଦେଲ, ତୁମେ ଜାଣିଦେଲ ନା ଜାଣିପାରିବନି। ଯଦି ତୁମେ ଶାସ୍ତ୍ର ତୁମ କୃପା କରି ତୁମେ ଜାଣିଛ, ତାହେଲେ କୃଷ୍ଣ ମତି କାହିଁକି ରହୁନି? ସରଳ ପ୍ରଶ୍ନ। ତୁମେ ଶାସ୍ତ୍ର ସିଦ୍ଧାନ୍ତ ଜାଣିଛ, ତାହେଲେ କୃଷ୍ଣ ଭାରେ ମତି କାହିଁକି ରହୁନି? କାହିଁକି ବିଷୟ ଲାଳସା ପଡ଼ୁଛି? କାହିଁକି ମନ ଇତସ୍ତ ଧାବମାନ ହଉଛି? କାହିଁକି ଦ୍ୱିତୀୟ ଚିନ୍ତା, ଦ୍ୱିତୀୟ ଅଭିନିବେଶ ରହୁଛି? ପ୍ରଶ୍ନ କର ନିଜକୁ। ଯଦି ଆମେ ଶାସ୍ତ୍ର ଶାସ୍ତ୍ର କ'ଣ କହୁଛନ୍ତି? ଶାସ୍ତ୍ର ତ ଏହା ହିଁ କହୁଛନ୍ତି, ହୃଷିକେଶ ହୃଷିକେଣ ସେବନମ ଭକ୍ତି ଉଚ୍ଚତେ। କେବଳ ଭାଗବତ ସେ କହୁଛନ୍ତି ନା, ଯ ଆତ୍ମାସୁ ପ୍ରସିଦ୍ଧତେ, ଅହେତୁ କି ମୋତେ ଭକ୍ତି କରିବାର ଅଛି, ମନ କାହିଁ ଅଲଗା ଯାଉଛି? ପ୍ରଶ୍ନ କରୁ ଜଣେ, ଜଣେ ଜାଣିଛି, ଜାଣିକି ଭୁଲ କେମିତି କରୁଛି? ନା, ତତ୍ତ୍ୱ ଏଭଳି କେହି ଜାଣିପାରନ୍ତି ନା, ନିଜର ବୁଦ୍ଧି ଦ୍ୱାରା, ଜ୍ଞାନ ଦ୍ୱାରା, ଗୁରୁ କୃପା ଦ୍ୱାରା ତତ୍ତ୍ୱ ଜଣେ ଜାଣିବ। ଗୁରୁଙ୍କର ପ୍ରସନ୍ନତା, ଗୁରୁ ଯେତେବେଳେ କୃପା କରିବେ ଜଣେ, ତା ତତ୍ତ୍ୱ ସେ ତତ୍ତ୍ୱ ଉପରେ ପ୍ରତିଷ୍ଠିତ ହବ। ଜାଣିବା କଥାରେ କ'ଣ ଅଛି? ବହୁତ ଲୋକ ତତ୍ତ୍ୱ ଜାଣିଛନ୍ତି କିନ୍ତୁ ତା ଉପରେ ପ୍ରତିଷ୍ଠିତ ନୁହନ୍ତି। ଯେଉଁଭଳି ଆମେ ଜାଣିଛେ ଆମ ଆତ୍ମା, କିନ୍ତୁ ଆମେ ଆତ୍ମ ଧର୍ମରେ ପ୍ରତିଷ୍ଠିତ ନୁହନ୍ତି। ଆମେ ଖାଲି ଜାଣିଛେ, ତତ୍ତ୍ୱଟା ଜାଣିଦେଇଛେ, ଶରୀର, ଆତ୍ମା, ମନ, ବୁଦ୍ଧି, ଏସବୁ ତତ୍ତ୍ୱ ଜାଣିଦେଇଛେ, କିନ୍ତୁ ତା ଉପରେ ଆମେ ପ୍ରତିଷ୍ଠିତ ନୁହନ୍ତି। ସେଭଳି ତତ୍ତ୍ୱ ଜାଣିଦେଇପାରେ ଜଣେ, କିନ୍ତୁ ତତ୍ତ୍ୱ ଉପରେ ସେ ପ୍ରତିଷ୍ଠିତ ହେଇପାରିବନି, ତତ୍ତ୍ୱ ଉପରେ କାର୍ଯ୍ୟ କରିପାରିବନି। ନା, ସେଟା ହେଇପାରିବନି, ଗୁରୁ କୃପା ବିନା କେବେ ହେଇପାରିବନି। ଏଟା ସ୍ପିରିଚୁଆଲ ଜିନିଷଟା କେବଳ ଗୁରୁ ଗୁରୁ ବୈଷ୍ଣବଙ୍କର। ସେଥିପାଇଁ ଆମେ ଜଣେ ନିଷ୍କପଟ ସେବକ ହବା ଆମର ଧର୍ମ, ନିଷ୍କପଟ ସେବକ। ସମସ୍ତ ଶ୍ରବଣ କୀର୍ତ୍ତନ ୟାର ଉଦ୍ଦେଶ୍ୟ ହେଉଛି ଜଣେ ନିଷ୍କପଟ ସେବକ ହବା ଭଗବାନଙ୍କର, ଗୁରୁ ବୈଷ୍ଣବଙ୍କର, କୃଷ୍ଣଙ୍କର ଜଣେ ନିଷ୍କପଟ ସେବକ ହବାକୁ ପଡ଼ିବ। ଆଉ ତାଙ୍କର କୃପାରୁ ଆମର ଏଇ ଜ୍ଞାନ ଉଦିତ ହବ, ଭଜନର ମତି ରହିବ, ନହେଲେ ତ ହେଇପାରିବନି। ତେଣୁ ଏଇ ଯେଉଁ ସୌନ୍ଦର୍ଯ୍ୟ ପାନ କରୁଛନ୍ତି, କେଉଁ ଶବ୍ଦ ଲଗେଇଲେ, କୃଷ୍ଣ ଶ୍ରୀକୃଷ୍ଣ ସୌନ୍ଦର୍ଯ୍ୟ ଲାବଣ୍ୟ ପିୟୁଷ ପାନେନ, ଶ୍ରୀକୃଷ୍ଣଙ୍କର ସୌନ୍ଦର୍ଯ୍ୟ ଲାବଣ୍ୟ ପିୟୁଷ, ପିୟୁଷ ମାନେ ଅମୃତ ପାନ କରୁଛନ୍ତି। କେଉଁମାନେ? ବ୍ରଜକୋସମ, ବ୍ରଜବାସୀମାନେ। ତେଣୁ ତାଙ୍କର ଆଉ କ୍ଷୁଦା ତୃଷ୍ଣା ନାହିଁ। ତେଣୁ ଶ୍ରୀକୃଷ୍ଣ ସେତେବେଳେ ଏତେ ସୁନ୍ଦର, ଏତେ ମଧୁର ରୂପକୁ ପ୍ରକାଶ କରିଛନ୍ତି, କାରଣ କୃଷ୍ଣ ଜାଣିପାରୁଛନ୍ତି ସାତ ଦିନ ପାଇଁ ଏମାନଙ୍କର କିଛି ଭୋଜନ ନାହିଁ, ମୁଁ ହିଁ ତାଙ୍କୁ ଆନନ୍ଦ ଦେବି। ତାଙ୍କ ରୂପକୁ ସେଭଳି ଭାବରେ ବିସ୍ତାର କରିଛନ୍ତି, ଏତେ ସୁନ୍ଦର ରୂପ। କୃଷ୍ଣଙ୍କର କ'ଣ ରୂପକୁ ଆମେ ବର୍ଣ୍ଣନା କରିବା? ରୂପ ଦେଖି ଆପଣାର କୃଷ୍ଣର ହୟ ଚମତ୍କାର, ଆସ୍ୱାଦିତ ମନେ ଉଠେ କା। କୃଷ୍ଣାସ୍କର ଯୁଗ ସ୍ୱାମୀ ତାଙ୍କ ଭାଷାରେ ଲେଖୁଛନ୍ତି, ରୂପ ଦେଖି ଆପଣାର, ନିଜ ରୂପକୁ ନିଜେ ଦେଖିକି ତାଙ୍କର କାମନା ଆସୁଛି। ଆରେ ଇ ପୁରୁଷ କେସ୍, ନିଜ ରୂପକୁ ଦେଖି। କେହି ସଂସାର ନାହିଁ ଯେ ନିଜ ରୂପକୁ ଦେଖି କହିଦେବ ମୁଁ ସବୁଠୁ ସଂସାର ସୁନ୍ଦର ବୋଲି, ନାହିଁ, ସବୁବେଳେ ଅଭାବ ବୋଧ ହବ। ଦେଖ କ'ଣ ଅଭାବ ବୋଧ ହବ, ପ୍ରମାଣ ଦେଖିବେ। ଆପଣ ଆପଣ ମୁଖକୁ ଦେଖିଦେଇ ଭାବୁଥିବେ ମୁଁ ବହୁତ ସୁନ୍ଦର, କିନ୍ତୁ ଆଉ ଜଣଙ୍କର ନାକକୁ ଦେଖିଦେଇ କହିଦେବେ ଆରେ ତା ନାକଟା ଯେମିତି, ମୋ ନାକ ସେମିତି ନାହିଁ। ଦେଖୁନ ତୁମେ, ସେ ବହୁତ ସୁନ୍ଦର, ଆରେ ସବୁ ସୁନ୍ଦର, ତା କାନଟା ଯେମିତି, ତା କେଶଟା ଯେମିତି, ଆମ କେଶଟା ସେମିତି ନାହିଁ। କେହି ଜଣେ ଏମିତି ଗର୍ବ କରିକି ସେ ତା ମନକୁ ମନ ଭାବୁଥିବ ସୁନ୍ଦର, ଆଉ ଗୋଟେ ଲୋକ ଦେଖିଦେଲେ ଭଲ ଯେ ତା ଭଳିଆ ବର୍ଣ୍ଣ ଦେଇ ମରିଥାନ୍ତା ନା ସବୁବେଳେ। କେହି କାହା ରୂପ ପ୍ରତି ଏଭଳି କାମନା କାହାର ଜାଗ୍ରତ ହୁଏନି, ଚମତ୍କାରିତା କାହାର ଆସେନି, କିନ୍ତୁ ଭଗବାନଙ୍କର ଆସେ। ନିଜ ରୂପକୁ ଦେଖିକି ତ୍ୱାରାକାର ସ୍ଫଟିକ ଖମ୍ବରେ ପ୍ରତିବିମ୍ବ ସବୁ ଯେତେବେଳେ କାନ୍ଥରେ ପଡ଼େ, ଦେଖିକି ସେ କୁହନ୍ତି ରୂପ ଦେଖି ଆପଣାର କୃଷ୍ଣ ରହେ ଚମତ୍କାର, ଆସ୍ୱାଦିତ ମନ ଉଠେ କାମ, ସୁସୌଭାଗ୍ୟ ତାରଣ। ନିଜକୁ ନିଜେ ଆସ୍ୱାଦନ କରିବା ପାଇଁ ଚାହାନ୍ତି, ଲୋଭ ହେଲା, ତ ନିଜକୁ ନିଜେ କେମିତି ଆସ୍ୱାଦନ କରିବେ? ରାଧାରାଣୀ ଯେଭଳି ଆସ୍ୱାଦନ କରନ୍ତି, ସେ ରାଧା ଭାବକୁ ଚୋରି କରିକି ସେ ଆଜି ଗୌର ହେଲେ। କୃଷ୍ଣ ଏତେ ମଧୁର, ଏ ଜଗତର ଯେତେ ସୌନ୍ଦର୍ଯ୍ୟ ରହିଛି ତାଙ୍କର ଗୋଟେ କଣା, କଣ ସୌନ୍ଦର୍ଯ୍ୟ ଭଗବାନ କୃଷ୍ଣଙ୍କର ଯେଉଁ ସୌନ୍ଦର୍ଯ୍ୟ, କନ୍ଦର୍ପ କୋଟି କମନୀୟ ବିଶେଷ। ଏ ଜଗତର ସବୁଠୁ ସୁନ୍ଦର ପୁରୁଷ କିଏ? କନ୍ଦର୍ପ କାମଦେବ। କନ୍ଦର୍ପ କୋଟି କୋଟି କନ୍ଦର୍ପର କମନୀୟ ବିଶେଷ ଶୋଭମ, ତାଙ୍କଠାରୁ ଆଉ କିଛି ଉପମା ନାହିଁ ବୋଲି ଏତିକି ଲାଷ୍ଟ କୁହାହେଲା ଭଗବାନଙ୍କର। ସେଇଭଳି ବର୍ତ୍ତମାନ କେତେ କେତେ ସହସ୍ର କୋଟି କନ୍ଦର୍ପଙ୍କ ରୂପ ଲାବଣ୍ୟକୁ ବିସ୍ତାର କରିଛନ୍ତି, ଯେଉଁଥିରେ ବ୍ରଜବାସୀମାନେ ସାତ ଦିନ ଧରିକି କୃଷ୍ଣଙ୍କର ରୂପ ଅମୃତକୁ ପାନ କରିଛନ୍ତି, ସେ ଭୁଲି ଯାଇଛନ୍ତି କାହାକୁ, କ୍ଷୁଧା ତୃଷ୍ଣା ସବୁ ଭୁଲିଗଲେ। ଆଚ୍ଛା କୃଷ୍ଣ କେମିତି କ୍ଷୁଧା ତୃଷ୍ଣା ଭୁଲିଲେ, ସେ କହୁଛନ୍ତି ପ୍ରେୟସୀ ସୌନ୍ଦର୍ଯ୍ୟାଦି ତତ ପାନେନ କୃଷ୍ଣସ୍ୟ ଚ କ୍ଷୁଧାଦି ବିଗମୋହ କ୍ଷୁଧାଦି ବିଗମୋହ ଅଭବତ ଇତି ଇତି। ତେଣୁ କୃଷ୍ଣ କଣ କରୁଥିଲେ, ପ୍ରେୟସୀମାନଙ୍କର, ପ୍ରେୟସୀ କିଏ, ରାଧାରାଣୀ ସଖୀମାନେ, ଏମାନଙ୍କର ସୌନ୍ଦର୍ଯ୍ୟ ମୃତକୁ ପାନ କରିକି, କାରଣ ଗୋପୀମାନେ ତାହେଲେ ଭଗବାନ କୃଷ୍ଣଙ୍କୁ ଦେଖୁଥିଲେ, ଗୋବର୍ଦ୍ଧନ ଧାରଣ କରିଛନ୍ତି, କାରଣ କୃଷ୍ଣ କମନୀୟ ରୂପକୁ ପ୍ରକାଶ କରିଛନ୍ତି, ଗୋପୀମାନେ ଆନନ୍ଦ ହେଉଥିଲେ। ତେଣୁ ଗୋପୀମାନଙ୍କ ଆନନ୍ଦ ଦେଖି ଭଗବାନ କୃଷ୍ଣଙ୍କର ଆନନ୍ଦ ଆହୁରି ବଢ଼ୁଥିଲା, ଭଗବାନ ସେ ଗୋପୀମାନଙ୍କର ରୂପାମୃତକୁ ପାନ କରୁଥିଲେ। ଇଏ ଭକ୍ତ ଭଗବାନଙ୍କର ଆସ୍ୱାଦନ, ପ୍ରେମାମୃତ ଆସ୍ୱାଦନ, ଏ ହେଉଛି ଗୋବର୍ଦ୍ଧନ ଲୀଳା। ସାତ ଦିନ ଏଭଳି କେବଳ ନିରନ୍ତର ତାଙ୍କର ଚାଲିଛି, ଏବଂ ଏଥିରେ ଅତ୍ର ସପ୍ତାହ ବ୍ୟାପିନମ୍ ସାମ୍ବର୍ତ୍ତକ ମେଘ ଦୃଷ୍ଟ୍ୟାପି ଜନ ମଥୁରା ମଣ୍ଡଳମ ନମ ମଜ୍ଜହ। ତେଣୁ ଜଣେ ପ୍ରଶ୍ନ କରିବେ, ଆଚ୍ଛା ସିନା ଭଗବାନ କୃଷ୍ଣ ପୁରାଣ ହିସାବରେ ଭଗବାନ ଉପରେ ସୁଦର୍ଶନ ଚକ୍ରକୁ ରଖିଦେଲେ, ସେ କ'ଣ କଲେ ନା ଜଳକୁ ସବୁ ବାହାରକୁ ଫିଙ୍ଗିଦେଲେ ବା ଶୋଷଣ କରିଦେଲେ, ସେଇ ସ୍ଥାନରେ କେଉଁଠି ଗୋବର୍ଦ୍ଧନ ସ୍ଥାନରେ। ଆଚ୍ଛା ତଳେ ଶେଷ ବେଷ୍ଟନ କରିକି ରହିଲେ, ଜଳ ଆଉ ଭିତରୁ କର୍ତ୍ତକୁ ପଶିପାରିଲାନି, ଭଗବାନ କୃଷ୍ଣ ଗୋବର୍ଦ୍ଧନ ଧାରଣ କଲେ ଛତ୍ରକାବଳି ବା ଛତାବଳି। କିନ୍ତୁ ଭଗବାନ ବର୍ଷ ତ ଚାରିଆଡ଼େ ହଉଥିବ, ଏତିକି ବର୍ଷା ବେଳକୁ ଦେଖୁନାହାନ୍ତି ଗୋଟେ ରାତିରେ ଫୁଲ ହେଇଯାଉଛି, କେତେ କେତେ ଏକର ଜାଗା, ହଜାର ହଜାର ଏକର ଜାଗା ଫୁଲ ହେଇଯାଉଛି, ତାହେଲେ ପ୍ରଳୟକାଳୀନ କ'ଣ ସମ୍ବର୍ତ୍ତକ ମେଘ ତାହେଲେ ମଥୁରାପୁର ଥିବ କି, ଯମୁନା ବି ଫୁଲ ହେଇଯିବ, ମଥୁରାପୁର ବୁଡ଼ିଯିବ, ତାହେଲେ ମଥୁରାପୁର କେମିତି ରହିଲା, କହିଲେ ନାହିଁ, ଇଏ ହେଉଛି ଭଗବାନଙ୍କର ବୈଶିଷ୍ଟ୍ୟ, ମଥୁରାପୁର କେବେ ପ୍ଲାବିତ ହେଲାନି, ସଂଗାରିକା ଶକ୍ତି ବଳରେ ସବୁ ପାନ କରିଦେଲେ, ଇନ୍ଦ୍ରାୟଣ ବର୍ଷା କରୁଛନ୍ତି, ଭଗବାନ ସଂଗାରିକା ଶକ୍ତି ସବୁ ପାନ କରିଦେଉଛନ୍ତି। ଏକୁ ବିଚାର କରି ବୁଝିହବନି, ସବୁ ଅଚିନ୍ତ୍ୟ ଲୀଳା, କେବଳ ଗ୍ରହଣ କରିବାର ଅଛି। ଏମିତି ନାହିଁ ଯେ ସାତ ଦିନ ପରେ ଭାଗବତରେ ଲେଖା ହେଇଛନ୍ତି, ସାତ ଦିନ ପରେ ଆସିଲା ବେଳକୁ ବନ୍ୟା ସବୁ ଆଡ଼େ ଅଛି, ଏତେ ଦିନ ବର୍ଷା ହେଲା ମାନେ ପାଣି ଷ୍ଟକ୍ ହେଇକି ରହିଯାଇଥିବ, କୋଉ ନୌକାରେ ପାର ହେଇଥିବ, ନାଇଁ 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 ନାଇଁ, ସବୁ କିଛି ନାହିଁ, ଇଏ ହେଉଛନ୍ତି ଭଗବାନ। ତେଣୁ ସାତ ଦିନ ଧରି ଭକ୍ତ ଆଉ ଭଗବାନଙ୍କର ଏ ଯୋଉ ମାଧୁର୍ଯ୍ୟ ଅମୃତ ପାନ କରୁଛନ୍ତି ଆଉ ଜାଣନ୍ତିନି। ଆଚ୍ଛା ସାତ ଦିନ ବୋଲି ଜାଣିଛନ୍ତି କି, ଚକ୍ରପତି ଲେଖିବେ ତାପରେ ଟିକାରେ ଲେଖିବେ, କାହାକୁ ବ୍ରଜବାସୀମାନଙ୍କୁ ସାତ ଦିନ ଭଳି ଲାଗିନି, କି ଭଗବାନ କୃଷ୍ଣଙ୍କୁ ସାତ ଦିନ ବୋଲି ଲାଗିନି, କାରଣ ସେଠି ସଙ୍କୋଚ ନାହିଁ, ସମସ୍ତେ ପାଖରେ ରହିଛନ୍ତି, ଆଉ ବିଶେଷ କରି ରାଧାରାଣୀ ବହୁତ ଆନନ୍ଦିତ ହେଉଛନ୍ତି, କାରଣ କୃଷ୍ଣଙ୍କୁ ଅଲଗା ସମୟରେ ସବୁବେଳେ ବାଧା ରହେ, ସଙ୍କୋଚ ରହେ, ଭୟ ରହେ, ଗୁରୁଗଞ୍ଜନା ରହେ, ବର୍ତ୍ତମାନ କିଛି ନାହିଁ, କୃଷ୍ଣ ବି ନିରନ୍ତର ରାଧାରାଣୀଙ୍କର ମୁଖମଣ୍ଡଳ ଦର୍ଶନ କରିପାରୁଛନ୍ତି, ରାଧାରାଣୀ ବି ଦର୍ଶନ କରୁଛନ୍ତି, ଗୋପୀମାନେ ଦର୍ଶନ କରୁଛନ୍ତି, ସଖାମାନେ ଦର୍ଶନ କରୁଛନ୍ତି, ସର୍ବାଭିମୁଖ ହୋଇଛନ୍ତି, ପ୍ରେମାନନ୍ଦରେ ପୁରା ସାତ ଦିନ ଯାଇଛି, କିଏ ଜାଣନ୍ତିନି ସାତ ଦିନ ବୋଲି। ତାର ପରେ ଇନ୍ଦ୍ର କ'ଣ କରିବେ, ସୁଖଦେବ ଗୋସ୍ୱାମୀ କହିବେ, ହରେ କୃଷ୍ଣ ଜୟ ଗ୍ରନ୍ଥ ରାଶିମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।